जय श्री श्री राधा माधव की, राधा गोविंद जी की, प्रभुपाद की, दामोदर मास की। जय राधा माधव कुंज विहारी, जय राधा माधव कुंज विहारी। गोपियन बल्लवा गिरिवर धारी, जय गोपियन बल्लवा गिरिवर धारी। सोदनंदन व्रज जन रंजना यशोदा, जय सोदनंदन व्रज जन रंजना, जय सोदनंदन व्रज जन रंजना, जमुना तीर वन चारी, जमुना तीर ओ जमुना तीर वन चारी, राधा माधव कुंज विहारी। हरे कृष्णा 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 हरे हरे, हरे राम 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 हरे हरे, कृष्णा हरे कृष्णा 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 हरे हरे, हरे राम हरे राम 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 हरे हरे, हरे कृष्णा 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 हरे हरे, हरे राम हरे राम 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 हरे हरे, हरे हरे कृष्णा 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 हरे हरे, हरे राम हरे राम 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 हरे हरे, हरे कृष्णा
jai radha madhava 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 kunja vihari jai radha govinda jai radha govinda goranitaya ya goranita Prabhupada jaya Prabhupada Gurudev 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 Haribo Haribo Haribo
జై శ్రీ శ్రీ రాధ మాధవకి, రాధ గోవింద గోపినాథ్ మదన్ మోహన్కి, రాధ దామోదర్కి జై శ్రీ గ్రంథరా శ్రీమద్ భాగవత మహాపురాణ్కి, దామోదర మాస్కి, దామోదర్ లీలాకి, సమిత భక్తవృందకి నితాయ గౌర ప్రేమానంద హరి. ఓం అజ్ఞానతిమిరంధస్య జ్ఞానాంజనశలాకయ చక్షురుమీలితం జైనం తస్మై శ్రీ గురవే నమః. శ్రీచైతన్యమనోభీష్టం స్థాపితం జనభూతలే స్వయం రూపం కదా మహ్యం దదాతి సుపదాంతికం. నమో విష్ణుపాదాయ కృష్ణపృష్టాయ భూతలే శ్రీమతే జయపతాకస్వామినితి నామిన. నమాచార్య పాదాయ నితాయ కృపా ప్రదాయినే గౌరగథాధామదాయ నగర గ్రామ తారిణి. నమో విష్ణుపాదాయ కృష్ణపృష్టాయ భూతలే శ్రీమతే భక్తివేదాంత స్వామినితి నామిన. నమస్తే సారస్వతీ దేవే గౌరవాణి ప్రచారిణే నిర్విశేష శూన్యవాది పశ్చాత్యసతారిణి పంచాకల్పతరువ్యశ్చ కృపా సింధువేవ చ పతితానం పావనేభ్యో వైష్ణవేభ్యో నమో. మహావదన్యాయ కృష్ణ ప్రేమ ప్రదాయతే కృష్ణాయ కృష్ణ చైతన్యనామ్నే గౌరతిశయన. పంచతత్వాత్మకం కృష్ణం భక్తరూపస్వరూపకం భక్తావతారం భక్తాక్షం నమామి భక్తశక్తికం. హే కృష్ణ కరుణా సింధు దీనబంధు జగత్పతే గోపేశ గోపికాకాంత రాధాకాంత నమస్తుతే. సప్త కాంచన గౌరాంగీ రాధ వృందావనేశ్వరీ వృషభానుసుతే దేవి ప్రణమామి హరి. బృందాయ తులసిదే వైప్రియాయ కేశవస్య చ విష్ణుభక్తి ప్రదే దేవి సత్యవతీ నమః. జయ శ్రీకృష్ణ చైతన్య ప్రభు నిత్యానంద శ్రీ అద్వైత గదాధర శ్రీవాసాది గౌరభక్తవృంద. హరే కృష్ణ 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 హరే హరే, హరే రామ 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 హరే హరే. నమో భగవతే వాసుదేవాయ, ఓం నమో భగవతే వాసుదేవాయ. ఓం నమో భగవతే వాసుదేవాయ. ଆଜିର ଏହି ଶୁଭ ପବିତ୍ର ଦାମୋଦର ମାସ उपस्थित समस्त भक्त सज्जन वृंदों को अंतर्राष्ट्रीय कृष्ण भावनामृत संघ इस्कन श्री श्री राधा और गोविंद श्री श्री गोपाल जी को पक्षर राधा दामोदर को पक्षर अपन मन को हार्दिक अभिनंदन और शुभेच्छा। परम सौभाग्य कथा जे पवित्र ये दामोदर मासरे तो आज दामोदर को दामोदर लीला ना दामोबंधन लीला तो कथा तीन दिन सात तारीख पर्यंत अनुष्ठित अनुष्ठित हे जहाँ भी हो बहुत भल कथा जे डेली सन्धार बहुत भक्त मैंने आसर्तन शुणुं भगवान नाम तो सबुर श्रेष्ठ सार हूँ भगवान नाम किंतु आम आसन्दे समस्त कीर्तन भीतर कीर्तन भी आपण मैंने समस्त कीर्तन गाँवती तो गाँवती तो ना खाली प्रभु मैंने गाँव बोले मैंने खुशी हो बस बढ़िया कीर्तन हो तो से भले भगवान को कथा अत्यंत पवित्र तो गत रविवार रो तपूर्व रविवार आम रही जे ए दामोदर मास सब नदी मानक जमी गंगा श्रेष्ठ वृक्ष मान तुलसी से भाई मास मध्य श्रेष्ठ होती दामोदर मास बा कार्तिक मास अत्यंत पवित्र पवित्र तिथि भगवान को कथा श्रवण करिया बहु आवश्यक स्पेशली कोई थी ये मासरे जहाँ करे हजार गुण अधिक ना हजार गुण अधिक फल मिल जेहेतु दामोदर मास दामोदर मासरे आम दामोदर लीला कथा श्रवण करिया विषय जदिओ बहुत बड़ रामबंधन लीला तो बड़ हेले भी तो आम तीन दिन शुणा किंतु स्पेशली ये दुईट अध्याय नवम आ दशम अध्याय भगवद गीता दशम स्कंदर तो ये दुईट अध्याय पूरा रही दुईट अध्याय बहुत कथा तीन दिन तो संभव नहीं तथा तो आम सम्यक रूपे जानवा स्पेशली आम जो गाँव दामोदर अष्टकम तापरे ये लीला को मिश्रण होकर रही दामोदर लीला सहित रही मिश्र होगी कौन चौराग्रगण्य पुरुष अष्टकम तो ये चौराग्रगण्य पुरुष भगवान कर जो चोरी लीला ये आनंददायक लीला तो भगवान कहीं चोरी करती जिते दूर आम कथा चलो तो श्रीमद भागवतम दशम स्कंदर अष्टम अध्याय जिते बड़े भगवान बाल्यलीला कथा वर्णना कर सुखदेव गोस्वामी बहुत इंटरेस्टिंग बाल्यलीला कहीं ना ये आनंददायक कौन पे स्वाभाविक समस्त बाल्य जीवन बहुत सुखदायक बहुत था ना आम बुढ़ा कि छुआ जीवन कथा सब मन रही बहुत आनंद जो आनंद जीवन था एक्चुअली बाल्य जीवन बहुत आनंददायक जिते बड़ हवा जीवन संसार माया से जीव प्रति एत प्रबल मात्र घर जे आनंद चाहिए भी मिल जीवन से आनंद अन्वेषण कर आनंद पाइब ना जहाँ भी हो तो जिते भगवान श्रीकृष्ण का नाम गर्गाचार्य भगवान श्रीकृष्ण नामकरण कले धीरे धीरे भगवान श्रीकृष्ण हमागुड़ी दे भगवान श्रीकृष्ण नामकरण तो गोटे वर्ष पर ही आपरे धीरे धीरे भगवान श्रीकृष्ण जिते हमागुड़ी दे हमागुड़ी धीरे धीरे चलवा शिखिले ଶ୍ରୀକୃଷ୍ଣ ଯେତେବେଳେ ଚାଲିବା ଶିଖନ୍ତି ତ ଯେତେବେଳେ ଚାଲିବା ଧୀରେ 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 ଚାଲିବା ଶିଖିତେ ଶିଖିତେ ଯେତେବେଳେ ଟିକେ 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 ଜୋରରେ ଦୌଡ଼ିବା ଶିଖିଲେ ବହୁତ ଅଦ୍ଭୁତ ଅଦ୍ଭୁତ ଲୀଳା କରନ୍ତି। ବାଛୁରୀ ମାନଙ୍କର ଲାଞ୍ଜକୁ ଧରିଥାନ୍ତି ଜୋରରେ ଜାବୁଡ଼ିକି ବାଛୁରୀ ମାନେ ଛଟି ପିଟିକି ଦୌଡ଼ନ୍ତି ଆଉ ତାଙ୍କ ପଛେ ପଛେ ଏକଦମ କୃଷ୍ଣ ଆଉ ବଳରାମ ବି ଦୌଡ଼ନ୍ତି ମାନେ ଅଦ୍ଭୁତ। ଯେଉଁଟାକି ବ୍ରଜଗୋପୀ ମାନଙ୍କର ଯେତେ କାମ ଥିଲେ ସେ ଅଦ୍ଭୁତ ଲୀଳା ସବୁ କୃଷ୍ଣଙ୍କର ଦେଖିଥାନ୍ତି ଡେଲି ଡେଲି ଭଗବାନ ପ୍ରତ୍ୟେକ କିଛି ନା କିଛି ଅଦ୍ଭୁତ ଅଦ୍ଭୁତ ଲୀଳା ବ୍ରଜରେ ପ୍ରଦର୍ଶନ କରନ୍ତି ଆଉ ସେଇ ସମସ୍ତ ଲୀଳା ଯେତେବେଳେ ଭଗବାନ ଶ୍ରୀକୃଷ୍ଣ କରିଚାଲିଛନ୍ତି କଥା କଥା ଆଉ ଟିକେ ବଡ଼ ହୁଅନ୍ତି କହନ୍ତି ଦାମୋଦର ଲୀଳା ଭଗବାନଙ୍କର ପ୍ରାୟ 3-3.5 ବର୍ଷର ଲୀଳା। ତ ଏଇ ସମୟରେ ଭଗବାନ ଯେତେବେଳେ ଲୀଳା ଦାମୋଦର ଲୀଳା କରିବେ ତ ସବୁଠୁ ଆନନ୍ଦଦାୟକ ବାଲୀଳା ମଧ୍ୟରେ ଦାମୋଦର ଲୀଳା ବହୁତ ଆଶ୍ଚର୍ଯ୍ୟ ଲାଗେ। ଭଗବାନ ଆମେ ଜାଣିଛନ୍ତି ବହୁତ ଥର କଥା ଶୁଣିଛନ୍ତି ଭଗବାନ ଏଇ ଦାମୋଦର ଏଭଳିଆ ବାଲ୍ୟ ଲୀଳା କାହିଁ କରନ୍ତି। ତ ଭଗବାନ ବେଳେବେଳେ ଏ ଜଗତକୁ ଆନନ୍ଦ ଦେବା ପାଇଁ ଭକ୍ତମାନଙ୍କୁ ଆନନ୍ଦ ଦେବା ପାଇଁ ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି କ'ଣ ଲୀଳା ପୁରୁଷୋତ୍ତମ ଲୀଳାର ପୁରୁଷୋତ୍ତମ ଲୀଳାର ସମସ୍ତ ଲୀଳା ଭଗବାନ ଶ୍ରୀକୃଷ୍ଣଙ୍କ ଭିତରେ ପୂର୍ଣ୍ଣ ମାତ୍ରାରେ ରହିଛି। ଅନ୍ୟାନ୍ୟ ଅବତାରରେ ସବୁ ଲୀଳା ଥିଲେ ବି ଭଗବାନ ଶ୍ରୀକୃଷ୍ଣଙ୍କ ମଧ୍ୟରେ ସବୁ ଲୀଳା ସେଇ ଜନ୍ମଲୀଳା ହଉ ଜନ୍ମଟା କେତେ ଅଦ୍ଭୁତ ଦେଖିଲେ ଅଦ୍ଭୁତ ନା ଜନ୍ମ ପୂର୍ବରୁ ତପସ୍ୟା ବି କେତେ ଅଦ୍ଭୁତ ବହୁ ବହୁ ତପସ୍ୟା ଗୋଟିଏ ନୁହେଁ ଦୁଇ ଦୁଇଟା ମାଙ୍କର କଠୋର ତପସ୍ୟା କମ୍ ତପସ୍ୟା କରିଛନ୍ତି ଦେବକିଆ ବସୁଦେବ ପୂର୍ବ ଦୁଇ ଜୀବନ ପୂର୍ବରୁ କୃଷ୍ଣ ଆଉ ସୁତପା ଆଉ ଏଣେ ସେଇ କଥା ହିଁ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଉଛି ଭଗବାନଙ୍କର ଯେଉଁ ଅଦ୍ଭୁତ ଅଦ୍ଭୁତ ଲୀଳା ଭଗବାନଙ୍କର ଅଦ୍ଭୁତ ଲୀଳା ବେଳେବେଳେ ଭକ୍ତଙ୍କୁ ବି ବିମୋହିତ କରେ ଯେମିତି ଅଷ୍ଟମ ସ୍କନ୍ଧରେ ରହିଛି ଆମର କ'ଣ ଯେଉଁ ଭଗବାନଙ୍କର ବିଶ୍ୱରୂପ ଦର୍ଶନ ଲୀଳା ମାତା ଯଶୋଦାଙ୍କୁ ଭଗବାନ ଶ୍ରୀକୃଷ୍ଣ ବିଶ୍ୱ ସ୍ୱରୂପ ଦେଖେଇଲେ ଯେଉଁ ମାଟି ଖାଇବା ଚକ୍କରରେ ମାଟି ଖାଇଲେ ଭଗବାନ ସମସ୍ତେ ଆସି କ'ଣ ସଖା ବଲରାମ ଭାଇ ଯେତେବେଳେ କମ୍ପ୍ଲେନ୍ କଲେ ମା ଯଶୋଦାଙ୍କ ପାଖରେ ମା ଯେତେବେଳେ ପଚାରିଲେ ଭଗବାନ ସେଠି ତାଙ୍କୁ ବିଶ୍ୱରୁ ପାଟ୍ରି ମଧ୍ୟରେ ସାରା ବିଶ୍ୱ ବ୍ରହ୍ମାଣ୍ଡ ଦେଖେଇଦେଲେ। ତ ଭଗବାନଙ୍କର ଯୋଗମାୟା ଶକ୍ତି ମାଙ୍କୁ ବି ମୋହିତ କରେ ମା ବି ପରେ ବୁଝି ଉଠି ପଡ଼େ ନା ଏଇଟା କେବେ ସମ୍ଭବ ନୁହେଁ। ସବୁବେଳେ ଯେତେବେଳେ ବାତ୍ସଲ୍ୟ ମମତା ଏମିତି ଗୋଟିଏ ସବୁବେଳେ ଜୀବକୁ ଭୁଲେଇ ଦିଏ କେତେ ବଡ଼ ବଡ଼ କାର୍ଯ୍ୟ ଭଗବାନ ଶ୍ରୀକୃଷ୍ଣ କେତେ କେତେ ବଡ଼ ଅସୁର ମାନଙ୍କୁ ମାରିଛନ୍ତି 6 ଦିନରେ ପୁତନବାଳିଆ ରାକ୍ଷସୀକୁ ମାରିଦେଲେ। ତ ସବୁ କ୍ଷେତ୍ରରେ ତ କିନ୍ତୁ ମା କେବେ ବିଶ୍ୱାସ କରନ୍ତିନି ଏଟା କେବେ ବି ସମ୍ଭବ ଭଗବାନ କୃଷ୍ଣଙ୍କର କୌଣସି କଥା ମା ବିଶ୍ୱାସ କରନ୍ତିନି ଯେଉଁ ଯେଉଁ ଲୀଳା ବି କରିଛନ୍ତି ଗୋବର୍ଦ୍ଧନ ପାହାଡ଼ ଉଠେଇଲେ କହିଲେ ଏଇ ଛୋଟ ପିଲା ଇଏ କ'ଣ ଉଠେଇବ ଯିଏ ଭଲରେ ଖାଇବା ଶିଖିନି ଦୁଷ୍ଟାମି ଚଢ଼ା ଜୀବନରେ କିଛି ଶିଖିନି ତ ସେଥିପାଇଁ ମାଆକେ ବିଶ୍ୱାସ କରନ୍ତି ସେ ନନ୍ଦବାବା ଗୋପମାନେ ହିଁ ଉଠେଇଥିବେ ଯେତେ ଯେତେ ଅସୁରଙ୍କୁ ମାନିଲେ ଇଏ କେବେ ମାନୁଛି ଦୈବ ବିଧାତା ୟା ଉପରେ ବହୁତ ସଦୟ ହେଇଛି ତ ସେଇଥିପାଇଁ ବିଧାତାଙ୍କ ଦ୍ୱାରା ଇଏ ଏହା ଘଟିଛି। ଜାମଳାର୍ଜୁନଙ୍କୁ ଭଙ୍ଗ କଲେ ଏଇ ଅଧ୍ୟାୟ ପରବର୍ତ୍ତୀ ଅଧ୍ୟାୟରେ କହିଲେ ଇଏ କ'ଣ ଜାମଳାର୍ଜୁନ ଇଏ ଦୁଇଟା ବୃକ୍ଷ ଉପାଡ଼ି ଦେବ ଇଏ ଭାଙ୍ଗି ଦେବ ନା ମୂଳରୁ ଉପାଡ଼ି ଦେଇପାରିବ ନା କେବେ ବି ନୁହେଁ ଇଏ ବାତ୍ୟା ଆସିଥିବ ବାତ୍ୟାରେ ଭାଙ୍ଗି ପଡ଼ିଥିବ ଆଉ କିଛି କେଉଁଠି ହେଲାନି ଖାଲି ଜାମଳାର୍ଜୁନ ଭାଙ୍ଗିଗଲା ବାତ୍ୟାରେ ଏ ମା ମାନେ ଏତେ ବାତ୍ସଲ୍ୟ ସ୍ନେହ ଏତେ ଯେ ମାଆକୁ ବି ଅନ୍ଧ କରିଦେଉଛି ହୁଏ ନା ମା ପାଖରେ ବାତ୍ସଲ୍ୟ ମମତାଟା ସେଥିପାଇଁ ମା ପାଖରେ ତା ପୁଅ କେତେ ନା ଭଲ ସେ ଯେତେ ଖରାପ ହେଇଥିବ ମା ପାଇଁ ବହୁତ ଭଲ କଣା ହେଇଥିବ ଅନ୍ଧ ହେଇଥିବ କିନ୍ତୁ ମା ତା ନାଁ ଦେଇଥିବ ପଦ୍ମଲୋଚନ ना क्या ता प्रति मार ता पुव प्रति जो ममता तो ता ममतार बंधन स्नेह टा एते जे तार सब को भूले दी केबे भी से या ही नथिबो आ भगवान भी सिमित बहुत बहुत अद्भुत अद्भुत लीला करंती जोडी मां को प्रति अवस्था रे भूले दी आ जदी भूले न दियंते बा वास्तव लीला केमिति संगठित होबो की होबो यदि मां जानि जे प्रथमरु ये भगवान बोले आंको भीतर एते भगवत्ता रही छि ये देवकी जानि थिले देवकी जानि थिले जे कृष्ण होचिंति भगवान काई ना प्रकट हेला पूर्व रूप शिशु रूप धारण करिया पूर्व आगे विष्णु रूप रे प्रकट हेतिले सेपई तांको इच्छा रे सब बंधन खोली जाईतिला तांको इच्छा रे जेल खोली गला वसुदेव देवकी जानि थिले प्रथम दिन नु होचिंति भगवान साक्षात विष्णु रूप रे देखचिंति कृष्ण तो शिशु रूप देखि ना दिखे तो सेति भई माता देवकी वसुदेव तो सब किछ जानिले भी कृष्ण को कृष्ण माता को प्रणाम करले भी वसुदेव को प्रणाम करले भी माता मन मन प्रति प्रणाम नमस्कार जणौतिले तो जेतु बाल्यला तो आचार्य माने कहउचंती ए अष्टम स्कंद रे भागवतन वर्णना हो अष्टम अध्याय रे जे देवकी वसुदेव को ठारु नंद जशोदा इमिति कोन भाग्य अर्जित थिले जो द्वारा कोन हैला ना इत्ते बड़ सौभाग्य इमान को मिलला जा देवकी वसुदेव को मिलेनी मिली छि केतरा पिल्ला जन्म देले देवकी आटा पुओ ना गोटे को मातृस्थान पिए थिले गोटे भी कहीं स्तनपान कर प्रति मार इच्छा थाए माँ मान तार स्वभाव पिला जन्म देने केवल हुए प्रति जो पिला टू जो आदान ता मुह देखिक जो हसबे टे से सुजोग पाई कि सी कहा गोटे स्तनपान करना के दुख से कथा कहते हम आचार्य मान जे जशोदा नंद बाबा कि भाग्य अर्जित जहाद्वारा कि एते परम सौभाग्य भगवान को श्रीकृष्ण सहित से बाललीला समस्त लीलामीलास पाखे रही कले तो सेटा मिलेनी यदि भक्तिर गभीरता को जदि आम जीवा श्रेष्ठता को जदि दिबा तो वास्तविक श्रेष्ठ किए भक्तिर स्तर जो देखिबा देवकी आ वसुदेव हूँ नंद जशोदा हूँ नंद बाबा गोटे श्रेष्ठ हो जशोदा कहीं ये जशोदा माँ कृष्ण निकट रे जिते समय रोते जिते सेवा करते नंद बाबा पारे पार गोटे माँ स्वाभाविक पुओ पाखे सर्वदा रुहे पुओ माँ पाखे सर्वदा रुहे ना ताको सब अवस्था स्तनपान करवा ताको स्नान करवा हाँ तार ताको वस्त्र पिंधे दवा तार माने एवरी प्रति काम प्रति सेवा कौन करती ना माँ ही करे से बेसी सौभाग्य स्वयं कौन ये स्वयं परमेश्वर भगवान परमेश्वर भगवान कर जो सेवा कर सुजोग एते बड़ सुजोग सौभाग्य केमिति जशोदा को मिलला जहाँ नंद बाबा को भी मिलनी से हिसाब करते गले भक्तिर स्तर देखते गले भगवान को कृपा जशोदा माँ पूरा एकदम परम श्रेष्ठ ता तलुक आसो नंद बाबा ता तले विचार कले किए आसवे तृतीय स्तर आसवे रोहिणी माता रोहिणी माता सौभाग्य थिला बलराम स्वयं ताको बारे प्रकट थिला कृष्ण बलराम दुजन सेवा करिया रोहिणी माता किछि सुजोग मिलथिला तापर जदि विचार करिया भक्तिर श्रेष्ठता वात्सल्य जो श्रेष्ठता जदि विचार करते जीवा तापर आसिबे को माने ना ब्रज गोपी माने देवकी नुहंती जन्म दे पारंती ठीक अछि किंतु से सौभाग्य देवकी को मिलिनि ब्रजर गोपी माने जो सुजोग मार पिलाटु जो पाइबा कथा वात्सल्य स्नेह विशेष करी भगवान एटी कारण कौन କାରଣ କ'ଣ ନା, ବାସ୍ତବିକ ଯଶୋଦା ଆଉ ନନ୍ଦ ବାବା ଏମାନେ ଥିଲେ ଭଗବାନଙ୍କ ନିତ୍ୟ ପାର୍ଷଦ। ଭକ୍ତିରେ ଯେଉଁ ଆମେ ସବୁ ଜୀବ ରହିଛନ୍ତି, ତ ନିତ୍ୟ ସିଦ୍ଧ କେହି ସାଧନ ସିଦ୍ଧ, ଭଗବାନଙ୍କୁ ଯେଉଁମାନେ ପାଆନ୍ତି ତିନିଟା ସିଦ୍ଧି ଦରକାର। ଯିଏ ନିତ୍ୟ ପାର୍ଷଦ ଭଗବାନଙ୍କର, ନିତ୍ୟ ସିଦ୍ଧ ଭଗବାନ ଯେତେବେଳେ ଆସନ୍ତି ଭଗବାନଙ୍କ ସାଙ୍ଗରେ ଜଗତକୁ ଆସନ୍ତି, ଇଏ ହେଲେ ନିତ୍ୟ ସିଦ୍ଧ। ଆଉ ଦେବକୀ ବସୁଦେବ ହେଉଛନ୍ତି ବାସ୍ତବିକ ସାଧନ ସିଦ୍ଧ, ତପସ୍ୟା କରିକି ଭଗବାନଙ୍କୁ ପୁତ୍ର ରୂପେ ପାଇବାର ଅଭିଳାଷ କରୁଛନ୍ତି। କିନ୍ତୁ ଦେବକୀ ବସୁଦେବ କ'ଣ, ଦେବକୀ ବସୁଦେବ ତ ତପସ୍ୟା କରୁଛନ୍ତି ନା, ଆମର ଅଷ୍ଟମ ସ୍କନ୍ଧ ପ୍ରମାଣ ଅନୁସାରେ ସେ ଥିଲେ ଧରା ଆଉ ଦୃଢ଼, ସେମାନେ ବହୁ ଜନ୍ମ ବି ତପସ୍ୟା କରୁଛନ୍ତି। କିନ୍ତୁ ବାସ୍ତବିକ ଏମାନେ ଭଗବାନଙ୍କ ନିତ୍ୟ ପାର୍ଷଦ ହେଲେ ବି ଅବତୀର୍ଣ୍ଣ ହେବା ପୂର୍ବରୁ ଯଶୋଦା ଆଉ ନନ୍ଦ ବାବା ଇଏ ପ୍ରତି ଭଗବାନ ପ୍ରତି କଳ୍ପରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଥରେ ଆସନ୍ତି ସେତେବେଳେ ଏ ଦୁଇଜଣ ପ୍ରକଟ ହୁଅନ୍ତି। କିନ୍ତୁ ଧରାଦ୍ରୋଣ ଏମାନେ ବି ତପସ୍ୟା କରିଥିଲେ ଏକା ସମୟରେ, କି ନନ୍ଦ ଯଶୋଦାଙ୍କ ମଧ୍ୟରେ ଏମାନେ ଆବେଶ ଥିଲେ। ତ ସେଥିପାଇଁ ନିତ୍ୟ ସିଦ୍ଧ ପାର୍ଷଦ ବୁଝିବା ପାଇଁ ପଡ଼ିବ, ତିନି ଜଣ ଭଗବାନଙ୍କୁ ପାଇପାରନ୍ତି, ପାଇପାରନ୍ତି ମାନେ ନିତ୍ୟ ସିଦ୍ଧ ପାର୍ଷଦ ଭଗବାନ ସେମାନେ ଯେଉଁମାନେ ଲୀଳା କରନ୍ତି, ଭଗବାନଙ୍କୁ ଯେଉଁମାନେ ପ୍ରାପ୍ତ ହୁଅନ୍ତି ନିତ୍ୟ ସିଦ୍ଧ, ସାଧନ ସିଦ୍ଧ ଯେଉଁମାନେ ସାଧନାର କରି କରି ତପସ୍ୟା କରି କରି ସିଦ୍ଧି ଲାଭ କରୁଛନ୍ତି, ତାପରେ ହେଉଛନ୍ତି କ'ଣ କୃପା ସିଦ୍ଧ। ଯେମିତି ମାତୃତ୍ୱକୁ ପୁତନା ପାଇଗଲେ କ'ଣ ସାଧନା କରିଥିଲେ, ତପସ୍ୟା କରିକି ପାଇଥିଲେ, ପାଇଥିଲେ କି ପୁତନା ଅଥିଲା ପୂର୍ବ ଜୀବନରେ ବହୁତ ତପସ୍ୟା କିଛି ନାହିଁ, ପାଇଲେ କେମିତି ନା କୃପା ସିଦ୍ଧ। ଭଗବାନ ଶ୍ରୀକୃଷ୍ଣଙ୍କର ଅହେତୁକି କୃପା ହେଇଗଲା, କୃପା ଦ୍ୱାରା ସିଏ ଯାହା ବି ହଉ କୃଷ୍ଣଙ୍କୁ ସ୍ତନପାନ ବିଷପାନ କରେଇଲେ ବି ସ୍ତନପାନ କରେଇଛନ୍ତି ନା ନାହିଁ, ସେ ସୌଭାଗ୍ୟ କୃପା ପାଇଗଲେ, ସ୍ତନପାନ କରେଇବା ଦ୍ୱାରା କୃପା ପାଇଗଲେ, ମାଆ ମାତୃତ୍ୱକୁ ଭଗବାନ ଶ୍ରୀକୃଷ୍ଣ ଦେଇଦେଲେ। ସେଇଥିପାଇଁ ଆମେ ଯେତେବେଳେ ଭକ୍ତି କରିବା ଆଗେ ଭଲସେ ଭଲରେ ବୁଝିବା ଦରକାର, ଯେ ସମସ୍ତଙ୍କ ସହିତ ସମସ୍ତଙ୍କୁ ସମ୍ମାନ ବୋଲି ବିଚାର କରିବା ଉଚିତ ନୁହେଁ। ସେଠି ମା ଯଶୋଦା ଯେଉଁ ସୌଭାଗ୍ୟ ନିତ୍ୟ ପାର୍ଷଦ ହିସାବରେ କରିଛନ୍ତି ଆଉ ଭଗବାନ ଯେଉଁ ଲୀଳାବିଳା ସେଠି କରିଛନ୍ତି, ଆକ୍ଚୁଆଲି ଏଇ ସମସ୍ତ ବାଲୀଳା ଭଗବତ ଧାମରେ ଗୋଲକ ବୃନ୍ଦାବନରେ ନାହିଁ, ଭଗବାନ ତ ଏଠୁ ସର୍ବଦା କିଶୋର ଅବସ୍ଥାରେ ରହିଛନ୍ତି, କିଶୋର। ଆଉ ଭଗବାନ ଯେହେତୁ କିଶୋର ଅବସ୍ଥାରେ ଅଛନ୍ତି, ସେଇଥିପାଇଁ ତାଙ୍କର ସେଠି ବାତ୍ସଲ୍ୟ ଲୀଳା କେଉଁଠୁ ଆସିବ, ଜନ୍ମଲୀଳା କେଉଁଠୁ ଆସିବ, ଏଗୁଡ଼ା ନାହିଁ, କିଶୋର ଅବସ୍ଥାରେ ରହିଛନ୍ତି। କିନ୍ତୁ ବାଲୀଳାର ଯେଉଁ ଆସ୍ୱାଦନ ମା ପାଏ, ଭଗବାନ ଯେହେତୁ ଲୀଳା ପୁରୁଷୋତ୍ତମ ସମସ୍ତ ଲୀଳାର ପୂର୍ଣ୍ଣ, ତ ସେଥିପାଇଁ ତାଙ୍କୁ ବାତ୍ସଲ୍ୟ ଲୀଳା ବି ଆସ୍ୱାଦନ କରିବାକୁ ଅଛି। ସେଥିପାଇଁ ଯେତେବେଳେ ଭଗବାନ ଅଛନ୍ତି, ତାଙ୍କ ନିତ୍ୟ ପିତାମାତାକୁ ଏଠିକି ସାଙ୍ଗରେ ନେଇକି ସୋ ପାର୍ଷଦ ସିଓଧାମ ସହ ଅବତରେ ଏ ଜଗତରେ ଅବତୀର୍ଣ୍ଣ ହୁଅନ୍ତି। ସେଥିପାଇଁ କହୁଛି ଦେବକୀ ବସୁଦେବଙ୍କ ଠାରୁ ଏମାନେ ବ୍ରଜର ଗୋପୀମାନେ ବହୁତ ଶ୍ରେଷ୍ଠ। କାହିଁକି କାହିଁକି ଶ୍ରେଷ୍ଠ ବ୍ରଜର ଗୋପୀମାନେ, ମା ଯିଏ ଜନ୍ମ ଦେଇଥିଲା, କିନ୍ତୁ ସୌଭାଗ୍ୟ ଯଦି ବିଚାର କରିବାକୁ ଯିବା, ମା ଦେବକୀ କେବେ ବାତ୍ସଲ୍ୟ ମମତା କୃଷ୍ଣଙ୍କଠୁ ପାଇଲେନି, କିନ୍ତୁ ବ୍ରଜର ଗୋପୀମାନେ ପାଇଥିଲେ ନା ନାହିଁ, ବ୍ରଜର ସମସ୍ତ ବ୍ରଜ ଗୋପୀମାନେ ସ୍ତନପାନ କୃଷ୍ଣଙ୍କୁ କରିଛନ୍ତି ନା ନାହିଁ, କରିଛନ୍ତି ନା, ସମସ୍ତ ବ୍ରଜ ଗୋପୀମାନେ କରିଛନ୍ତି ନା ନାହିଁ, କରିଛନ୍ତି। କେତେବେଳେ ବ୍ରହ୍ମ ବିମୋହନ ଲୀଳାରେ, ବ୍ରହ୍ମା ଯେତେବେଳେ ବିମୋହନ ବିମୋହିତ କରିକି ସବୁ ଗୋବତ୍ସା ଆଉ ଗୋପବାଳଙ୍କୁ ଚୋରି କରି ନେଇ ଚାଲିଗଲେ, ଭଗବାନ ଶ୍ରୀକୃଷ୍ଣ ନିଜ ଶରୀରରୁ କ'ଣ କଲେ, ସମସ୍ତଙ୍କୁ ପ୍ରକଟ କରେଇଲେ, ସମସ୍ତ ଗୋପବାଳକଙ୍କୁ ପ୍ରକଟ କରେଇଲେ ଆଉ ସମସ୍ତ ଗୋବତ୍ସାମାନଙ୍କୁ ଯଥାରୂପ ଭାବେ ପ୍ରକଟ କରେଇଲେ, ପ୍ରକଟ କରି କ'ଣ କଲେ, ନା ପ୍ରତି ବାଛୁରୀ ହିସାବରେ ପ୍ରତି ଗାଭୀର ପିଲା ହିସାବରେ ପ୍ରତି ବାଳକ ହିସାବରେ ଗୋପ ବାଳକ ହିସାବରେ ପ୍ରତି ମା ପାଖକୁ ଗଲେ ଆଉ ସମସ୍ତ ଗୋପୀମାନଙ୍କଠୁ ସ୍ତନପାନ କଲେ। ଖାଲି ଲୀଳାଟା ହିଁ ଦେଖନ୍ତୁ କେତେ ସ୍ତନପାନ କରିଛନ୍ତି କୃଷ୍ଣ ସମସ୍ତଙ୍କର। ସେଥିପାଇଁ ଭକ୍ତ ଯେତେବେଳେ ସାଧନା କରତେ କରତେ ସାଧନର ସିଦ୍ଧି ଲାଭ କରିବ, ଆମ ଆଚାର୍ଯ୍ୟମାନେ କହୁଛନ୍ତି। ତ ଏ ତ ବହୁତ ହାଇ ଲେବୁଲ କଥା, ଏତେ ସହଜ କଥା ନୁହେଁ। ଆମେ ଭକ୍ତି କଲେ ବି ଭଗବାନଙ୍କ ମା ହବା ଆମ ପାଖରେ ବହୁତ ବଡ଼ କଠିନ। ବିଚାର କରିବା, ଯଦି ଆପଣମାନଙ୍କ ପ୍ରଥମ ଦିନ ଟିକେ କଷ୍ଟ ହବ, ତଥାପି ବିଚାର କେଉଁମାନେ ଲାଭ କରିପାରିବେ। ତେଣୁ ଭକ୍ତି ଯେତେବେଳେ ବୈଧି ଭକ୍ତି ପାଳନ କରତେ କରତେ ଆମେ ସେଭଳିଆ ସ୍ତରକୁ ଯିବା, ତ ଭଗବାନଙ୍କ ସହିତ ସେଭଳି ଲୀଳାବିଳାସ କରିବା, ତ ସାଧନା କରି 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 ସାଧନାରେ ସିଦ୍ଧି ହେଲେ ସମ୍ଭବ। ତ ତେଣୁକରି ବ୍ରଜ ଗୋପୀମାନେ କେତେ ପରମ ସୌଭାଗ୍ୟବାନ ଥିଲେ, ସୌଭାଗ୍ୟବତୀ ଥିଲେ, ଯେଉଁମାନେ କି ଭଗବାନ ଶ୍ରୀକୃଷ୍ଣଙ୍କୁ ସମସ୍ତେ ସ୍ତନପାନ କରାଇଲେ ଏଇ ସାଧନ ଭକ୍ତିରେ। ସେମାନେ ତ ତାଙ୍କ ନିତ୍ୟ ପାର୍ଶ୍ୱଦ ଥିଲେ, ସେଥିପାଇଁ ଭଗବାନଙ୍କୁ ଯିଏ ବି ଭକ୍ତ ଯେଉଁଭଳି ପ୍ରାର୍ଥନା କଲେ ଭଗବାନ ମା ଭଗବାନ କ'ଣ ଭଗବାନଙ୍କର ମା କ'ଣ ସମସ୍ତେ ହେଇପାରିବେ ହେଇପାରିବେନି। କିନ୍ତୁ ଦେଖନ୍ତୁ ବ୍ରଜ ଗୋପୀମାନଙ୍କଠୁ ବି ଭଗବାନ ଶ୍ରୀକୃଷ୍ଣ ସ୍ତନପାନ କଲେ, ମାତୃତ୍ୱକୁ ପୂର୍ଣ୍ଣ କଲେ। କୋଉଟା ବାକି ରଖିନାହାନ୍ତି, କୋଉଥିରେ ବାକି ନାହାନ୍ତି, ଜଣେ କେତେ ଜଣ ବିବାହ କରିପାରିବ କରିପାରିବ କି ନାହିଁ କରିପାରିବ। କିନ୍ତୁ ଭଗବାନ ଦେଖନ୍ତୁ କେତେ ବଡ ଲୋକ ସେଇଥିପାଇଁ କହନ୍ତି, ସେଇଥିପାଇଁ ଜଣଙ୍କଠୁ ସ୍ତନପାନ କରିନାହାନ୍ତି, ସାରା ବ୍ରଜର ପ୍ରତି ଗୋପୀମାନଙ୍କଠୁ ଭଗବାନ ଶ୍ରୀକୃଷ୍ଣ ସ୍ତନପାନ କଲେ। ସେ କୃଷ୍ଣଙ୍କୁ ମାନେ ଭଗବାନ କହୁଛନ୍ତି, ଯେ ଯଥାମାମ ପ୍ରପଦ୍ୟନ୍ତେ ତାଙ୍କ ସତୈବ ଭଜାମି, ଯିଏ ମୋତେ ଯେଉଁଭଳି ପ୍ରପତ୍ତି କରିବ ମୁଁ ଠିକ ସେଇଭଳି ତାକୁ କୃପା କରିବ। ସେ କେତେ କେତେ ଜଣ ତାଙ୍କୁ ପତି ରୂପେ କାମନା କରିଥିଲେ କରିଥିଲେ ନା ନାହିଁ। ତ ଆମ ବିଚାରରେ କ'ଣ ଆସୁଛି, ଭଗବାନ ଶ୍ରୀକୃଷ୍ଣ ଏତେ ଜଣଙ୍କୁ ବିବାହ କଲେ, ତାହେଲେ ଏତେ ଜଣ ଗୋପୀମାନେ କାହିଁ ମାତୃତ୍ୱ କୃଷ୍ଣଙ୍କୁ ଦେଖିକି ଏତେ ଆନନ୍ଦିତ ହଉଥିଲେ। ମୋ ପୁଅକୁ କୃଷ୍ଣଙ୍କୁ ପାଇଲେ ବେଶୀ ଖୁସି ହଉଥିଲେ, କୃଷ୍ଣଙ୍କୁ ସ୍ତନପାନ କରିବେ ବୋଲି ଗାଭୀ ମାତାଠୁ ଆରମ୍ଭ କରି ବ୍ରଜମାତା ମାନଙ୍କର ସମସ୍ତଙ୍କର ଅଭିଳାଷ ଥିଲା। ସେ ଅଭିଳାଷଟାକୁ ଭଗବାନ ପୂର୍ଣ୍ଣ କରିବେ କେମିତି, ଏଟ୍ ଏ ଟାଇମ୍ ଏତେ ଭକ୍ତକୁ ଏକା ସାଙ୍ଗରେ ତାହେଲେ ଆମେ କହିବା ଭଗବାନ ତ ଏ ଜଗତରେ କେତେ କେତେ ଜୀବ ଅଛନ୍ତି, ବହୁତ ଲୋକ ଦୁଃଖୀ ନା। ତ ଭଗବାନ ଯେତେବେଳେ ଆସିବେ ରକ୍ଷା କଲେ କ'ଣ ଜଣକୁ ରକ୍ଷା କରିବେ, ସମସ୍ତଙ୍କୁ ରକ୍ଷା କରିବେନି କି ଆଜ୍ଞା। ଯେତେ ଜୀବ ଦୁଃଖୀ ଅଛନ୍ତି, ଯେତେ ଲୋକ ଯୋଉ ଅବସ୍ଥାରେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ଭଗବାନ ସମସ୍ତଙ୍କ ଦୁଃଖ ଶୁଣିବେ ନା? ମୁଁ ଏଟ୍ ଏ ଟାଇମ୍ ସମସ୍ତଙ୍କ ଦୁଃଖ ଶୁଣିପାରିବିନି, ଜଣ ଜଣଙ୍କ ଦୁଃଖ ଶୁଣିବି। ଆରେ ସଂସାର ତ ଅନନ୍ତ କୋଟି ଜୀବ ଅଛନ୍ତି, ଯିଏ ଯେମିତି ପ୍ରାର୍ଥନା କରୁ ତା ପ୍ରାର୍ଥନା ଶୁଣିବେ ନା ନାହିଁ ଶୁଣିବେ। ତେଣୁ ବିପଦରେ ପଡ଼ିଥିବା ଦୁଃଖୀକୁ ଯଦି ଭଗବାନ ଏକା ସାଙ୍ଗରେ ବହୁ ଜଣଙ୍କୁ ରକ୍ଷା କରିପାରନ୍ତି, ତ ସେଇଭଳି ପ୍ରାର୍ଥନା କରୁଥିବା ପ୍ରତି ଭକ୍ତକୁ କାହିଁକି ସୁରକ୍ଷା ନ ଦେଇପାରିବ। ସେ ଏକା ସାଙ୍ଗରେ 16,008 ଜଣଙ୍କୁ ବିବାହ କରିବା କ'ଣ ଅସୁବିଧା ଅଛି? ଶତକୋଟି ଗୋପୀଙ୍କୁ ନେଇକି ଏକା ସାଙ୍ଗରେ ରାସ ନୃତ୍ୟରେ ତାଙ୍କୁ ଆନନ୍ଦ ଦେବାରେ କ'ଣ ଅସୁବିଧା ଅଛି? ସେଇଥିପାଇଁ ଭକ୍ତ ଆମେ ସେ ଯେହେତୁ ଏଇଟା ବହୁତ ଉନ୍ନତ ଲୀଳା, ସେଥିପାଇଁ ଆମ ଲେବୁଲରେ ଆମେ ତାଙ୍କୁ ବୁଝିବା ଭଗବାନଙ୍କୁ ବହୁତ କଠିନ ନା। ଆମେ ସାଧନାର ସ୍ଥିତିରେ ଅଛେ ନା ବୈଧି ଭକ୍ତିର ସ୍ତର ନିକଟରେ ବା ପହଞ୍ଚିଛେ, ସେଥିପାଇଁ ଆମ ପାଇଁ ବହୁତ କଷ୍ଟଦାୟକ। ତ ସେ ଭକ୍ତିର ବ୍ରଜବାସୀ ମାନଙ୍କ ଠାରୁ ବି ଆହୁରି ତାପରେ ହଉଛନ୍ତି କ'ଣ ନା ମାତା ଦେବକୀ। ଦେବକୀଙ୍କ ସ୍ତର ଯଦି ବିଚାର କରିବା ଏକଦମ ପଞ୍ଚମ ସ୍ତରରେ, ତାପରେ ବ୍ରଜ ଦେବ ବସୁଦେବଙ୍କର ଅନ୍ୟ ପତ୍ନୀମାନଙ୍କ କଥା ଆସିବ, ତାପରେ ଆସିବ ଯାଇକି ସାନ୍ଦୀପନୀ ମୁନି, ଯିଏକି ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ଏତେ ବାତ୍ସଲ୍ୟ ଲୀଳା କରିଛନ୍ତି। ସାନ୍ଦୀପନୀ ଯିଏକି କୃଷ୍ଣଙ୍କୁ ଗୁରୁ, ଯିଏ ପାଠ ପଢ଼ିଛନ୍ତି, ଆଜ୍ଞା ଦେଇଛନ୍ତି, ଯାହା କହିଛନ୍ତି ଆଦେଶ ଅନୁସାରେ ଚାଲିଛନ୍ତି, ଶାସନ କ'ଣ ସମସ୍ତେ କରିପାରିବେ କି? ଯଦି ଏ ଶାସନ ସଖା ତ ବି ଖେଳେ, କିନ୍ତୁ ଶାସନ କରିବାର ଅଧିକାର ସମସ୍ତଙ୍କର ନଥାଏ। ସେଥିପାଇଁ କୁହାଯାଉଛି କ'ଣ, ଭକ୍ତିର କେତେଟା ରସ ଅଛି, ଭକ୍ତିର କେତେଟା ରସ ଅଛି, ଭକ୍ତିର ରସ କେତେଟା, ଭକ୍ତିରେ କିଛି ରସ ଅଛି ନା ନାହିଁ, ଶୁଖିଲା ନା ରସ ଅଛି, ରସ ଅଛି ତ ଅଲଗା ଅଲଗା ରସ। ତ ଆମେ କୋଉ ରସର କୁହନ୍ତୁ, ଆପଣମାନେ ବୁଝିପାରୁଛନ୍ତି ନା? ହଁ, ମୁଁ ବର୍ଣ୍ଣନା କଲେ ଆପଣ ବୁଝିପାରିବେ। ଲୀଳାକୁ ଯିବା ପୂର୍ବରୁ ତ ପୂର୍ବ ବିଷୟବସ୍ତୁ ଟିକେ ଜାଣିବା ଦରକାର। ସାଧାରଣତଃ ଭାବେ ଭକ୍ତିରେ ବାରଟା ରସ ରହିଛି। ତ ବାରଟା ରସରୁ ଆମେ ଜାଣିଛୁ ନି ସାତଟା ହଉଛି ଗୌଣ୍ୟ, ପାଞ୍ଚଟା ହଉଛି ମୁଖ୍ୟ। ତ ଭକ୍ତି ରସ ଆମେ ତ ସିନ୍ଧୁ ପଢ଼ିଲେ ଆପଣ ଭଲ ଭାବେ ଜାଣିବେ। ତ ପାଞ୍ଚଟା ଯୋଉ ଗୌଣ୍ୟ ରସ ମୁଖ୍ୟ ରସ କଣ କଣ? ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ, ମଧୁର। କିଛି ତ ଜାଣିବେ ନା, ନ ଜାଣିଲେ ଖାଲି ଶୁଣିକି ପଳେଇବେ, ନ ଜାଣିଲେ କ'ଣ ବୁଝିବେ କ'ଣ? ତ ସେଇ ଯେଉଁ ପାଞ୍ଚଟା ରସ ଭକ୍ତିର ରହିଛି, ଶାନ୍ତ ସ୍ୱଭାବ ଯେତେବେଳେ ଆରମ୍ଭ ହେଉଛି, ଶାନ୍ତ ରସ, ଶାନ୍ତ ରସ ରସ ଏଇଠୁ ବିଚାର କରିବେ କିଏ କେଉଁ ରସର, ଆପଣମାନେ କେଉଁ ରସ, ଆମେ ତ ବିଧି ଜାଣିନାହାନ୍ତି ରସକୁ କେଉଁଠି ଯିବା, ଭକ୍ତିର ବିଧି ହିଁ ଜାଣିନାହାନ୍ତି। ରସ ତ ବହୁତ ପଛ କଥା, ରସ ଆସ୍ୱାଦନ ଆନନ୍ଦ ଆସ୍ୱାଦନ ହବ ସେତେବେଳେ ବହୁତ ପରେ। ଶାନ୍ତ ରସର ଯିଏ ଭକ୍ତ ତ ସିଏ ଚିନ୍ତା କରେ ଭଗବାନଙ୍କୁ କ'ଣ, ଭଗବାନ ବହୁତ ବଡ଼, ମହା, ବହୁତ ବଡ଼ ଲୋକ, ତାଙ୍କ ଭଳି ସମାନ ଆଉ କେହି ନାହିଁ କି କେହି ହେଇପାରିବେ ନାହିଁ। ତ ଏଇଟା ଶାନ୍ତ ରସର ଭକ୍ତ, କମସ କମ୍ ତାଙ୍କୁ ଟିକେ ଦେଖିଦେଲେ ସନ୍ତୁଷ୍ଟ ହେଇଯାଉଛି, ଆହ ଟିକେ ମୁଣ୍ଡିଆ ମାରିଦେଲି କି କେତେ ବଡ଼ ମହାନ, ତା ପାଖକୁ ଯାଇ ହେଉନି, ଏତେ ବଡ଼ ଲୋକ ଏ ଜ୍ଞାନ। ଶାନ୍ତ ରସର ବ୍ୟକ୍ତିମାନଙ୍କ ଏଇଭଳିଆ ଜ୍ଞାନ ଅଛି। ତ ଫାଷ୍ଟ ଭକ୍ତିରେ ଷ୍ଟାର୍ଟ ହୁଏ ଏଇଟା। ତ ଶାନ୍ତ ରସରେ ଯେତେବେଳେ ଭକ୍ତ ଏଇଆ, କିନ୍ତୁ ତା ଭିତରେ ସେବା ଭାବନା ନାହିଁ ଯେ ମୁଁ ତାଙ୍କ ସେବା କରିବି, ଏତେ ବଡ଼ ଲୋକ ତା ପାଖକୁ କିଏ ଯିବ ତାର ସେବା କରିବ, ସେବା ଭାବନା ତା ଭିତରେ ନାହିଁ। ହୁଏ ନା ଏମିତି ବହୁତ ଲୋକ ଅଛନ୍ତି ନା, ହେ ଠାକୁର ବହୁତ ବଡ଼ ବାବା, ମୁଣ୍ଡିଆ ମାରିଦେଇକି ପଳେଇଯିବା, କିଛି କରିବ ତାଙ୍କ ପାଇଁ, କିଛି କରିବାର ମାନସିକତା ତା ଭିତରେ ପ୍ରକଟ ହୁଏନି, ବରଂ ମୁଣ୍ଡିଆ ମାରି କିଛି ମାଗିବାର ଆଶା ହୁଏ। ଏତେ ବଡ଼ ଲୋକ କିଛି ମୁଣ୍ଡିଆ ମାରିକି, ଏଇ ଏଇ ଏଇଭଳିଆ ଲୋକ ସଂସାରରେ ସମସ୍ତେ ଅଛନ୍ତି ନା, ପ୍ରାୟ ସମସ୍ତେ ହେଉଛନ୍ତି ଏଇ ଏଇଭଳିଆ, ଖାଲି ମୁଣ୍ଡିଆ ମାରିକି ଏତେ ବଡ଼ ଲୋକ ତାର ସେବା କରିବା କଥା ମନରେ ଆସିବନି, ଖାଲି ମୁଣ୍ଡିଆ ମାରିକି କିଛି ମାଗିବା କଥା ମନରେ ଆସିବ। ତାଠୁ ଯେତେବେଳେ ସେଇ ଭକ୍ତିର ଟିକେ ଉପରକୁ କିଏ ଯିବେ, ସେତେବେଳେ ସେବା ଭାବନା ଯାହା ଭିତରେ ଆସିବ ତାଙ୍କୁ ହେଲେ ଦାସ୍ୟ ଭକ୍ତ। ଏତେ ବଡ଼ ଲୋକ ପାଖରେ କେମିତି ମାଗିବା, କିଛି ସେବା କରିବା, ବଡ଼ ଲୋକଙ୍କର କିଛି ସେବା କରିବା, ଏଇ ସେବା କରିବା ଭାବନା ଯେତେବେଳେ ଆସେ ସେବା ଭିତରେ ବି ବହୁତ ଭିନ୍ନତା ଆସେ। କ'ଣ ନା, ବାସ୍ତବିକ ସେ ବହୁତ ମହାନ, ମୁଁ ବହୁତ ଛୋଟ, ମୋର କର୍ତ୍ତବ୍ୟ ହେଉଛି ସେ ଏତେ ବଡ଼ ବ୍ୟକ୍ତି, ଏତେ ମହାନ ଭଗବାନ, ଯାହାଙ୍କର ସେବା କଲେ ତାଙ୍କର କୃପା ବା କରୁଣା ମୋ ପ୍ରତି ପ୍ରଦର୍ଶିତ ହେବ, ଏ ସେବା ଭାବନା ମନରେ ଆସେ। ଏ ସେବା ଭାବନା ଯେତେବେଳେ ଆସେ, ତ ଏଇଭଳି ସେବା ଯେତେବେଳେ କରେ, ଯେତେବେଳେ ଗୋଟେ ଚାକର ଧୀରେ କି ମାଲିକ ପାଖରେ ସେବା କରେ, ସେବା କରତେ 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 ଧୀରେ ଧୀରେ କ'ଣ ହୁଏ, ତା ପ୍ରତି ଅନ୍ତରଙ୍ଗତା ବଢ଼େ ନା ନାହିଁ, ମିତ୍ରତା ବଢ଼େ ନା ନାହିଁ, ବିଶ୍ୱସ୍ତତା ବଢ଼େ ନା ନାହିଁ, ବଢ଼େ। ଏଇଭଳି ଯେତେବେଳେ ବିଶ୍ୱସ୍ତତା ବଢ଼େ ତା ପ୍ରତି, ତ ଏଇ ମିତ୍ର ଭାବନା ଟିକେ ଆସେ, ଅନ୍ତରଙ୍ଗ ଭାବନା ଆସେ ଡେଲି। ମାଲିକର ବି ମାଲିକ ଦେଖେ ଘରେ ଚାକରଟା ଡେଲି କରୁଛି, କରୁଛି କରୁଛି, ତାପରେ ଭରସା ଆସିଯାଏ, ବିଶ୍ୱାସ ଆସେ, ଅନ୍ତରଙ୍ଗ ଭାବନା ଆସେ, ଅନ୍ତରଙ୍ଗ କଥା ବି ଧୀରେ ଧୀରେ କୁହେ, କୁହେ ନାଇଁ କି, ଧୀରେ ଧୀରେ ତା ଅନ୍ତରଙ୍ଗ କଥା କହିବ। ଏଇ କର୍ତ୍ତେ କର୍ତ୍ତେ ଯେତେବେଳେ ଅନ୍ତରଙ୍ଗ କଥା ହବ, ଏଇଠୁ ମିତ୍ରତା ବଢ଼ିବ। ଯେତେବେଳେ ସେବା କରତେ କରତେ ମିତ୍ରତାଟା ବଢ଼ିଗଲା, ସମ୍ବନ୍ଧ ବଢ଼ିଯାଏ, ସେତେବେଳେ ହୁଏ କ'ଣ, ଭକ୍ତ ସେତେବେଳେ କେଉଁ ସ୍ତରକୁ ଯାଏ ନା ସଖ୍ୟ ଭାବକୁ ଯାଏ, ସେତେବେଳେ ମିତ୍ର ହେଇଯାଏ, ସଖା ହେଇଯାଏ, ଆଉ ରହିନି ଚାକର ମାଲିକ, ଚାକର ବି ଧୀରେ 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 ବିଶ୍ୱସ୍ତ ହେଇଥାଏ, ଘରର ଗୋଟେ ପାର୍ଟ ମାଲିକ, ମିତ୍ରତା ହେଇଯାଏ, ତା ସହିତ ମିତ୍ରତାରେ ଚାଲେ, ସେଇଟା କୁହାଯାଏ କ'ଣ ନା ସଖ୍ୟ ରସ। ଏଇଟା ହୁଏ ଭଗବାନଙ୍କ ନିକଟରେ। ଆଗେ ଶାନ୍ତ ରସରେ ଆମେ ଏତେ ବଡ଼ ମହାନ, ଯେତେବେଳେ ସେବା ଭାବନା ବାରମ୍ବାର ଯିବା, ଭାବନାକୁ ବାରମ୍ବାର ଯିବା, ଯାଇତେ 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 ଦେଖିଛି ସେବା ମାନେ ପାଖକୁ ଆସିବା, ଡେଲି 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 ତାଙ୍କ ପାଖକୁ ଆସିଲା ବେଳେ ମୁଁ ବି ଏଇଟା କରିଦେବି, ଗୋଟେ ସେବା ଭାବନା ବଢ଼ିବ, ସେବା କରତେ କରତେ ମିତ୍ରତା ବଢ଼ିବ, ସଖ୍ୟ ରସ ଆରମ୍ଭ ହେବ। ଆପଣମାନେ କେଉଁ କେଉଁ ରସର ଜାଣିନି, ଆପଣମାନେ ବିଚାର କରିବେ ଯେତେବେଳେ କ'ଣ ହୁଏ, ଏଇ ସଖ୍ୟ ରସଟା ବଢ଼େ, ସଖା ଯେତେବେଳେ ସଖ୍ୟ ଧୀରେ 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 ସଖା ହେଇକି ସାଙ୍ଗରେ ଖେଳିବା, ସାଙ୍ଗ ତା ପାଇଁ ସବୁ କିଛି କରିବା, ଉଭୟ ଉଭୟଙ୍କ ପାଇଁ କ'ଣ କରନ୍ତି, ଆଦାନ ପ୍ରଦାନ ଚାଲେ, ଏଇଭଳି ଚାଟତେ ଚାଟତେ ସଖା କ'ଣ କରେ, তো সখার ভাবনার যেত গভীরতা হয়ে যায়, সখ্য রসর ঘনিষ্ঠতা বড়ি যায়, সখ্য ভাবের সাংরে মিশতে মিশতে যেত কৃষ্ণকর সখা মানে বি কৃষ্ণকর সেবা করতে, যে এইটা ধীরে 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 বৃদ্ধি হুয়ে, তো বৃদ্ধি হইতে হইতে সখা আউ সেই লেবুলে দেখেনি, ফার্স্ট যেতলে হুয়ে টিকে সংকোচ থাকে, কিন্তু পরে আউ বহু দিন অন্তরঙ্গ হয়ে গেলা সংকোচ কিছু রইনি। ফার্স্ট যেতলে বন্ধু বান্ধব সখা ঘরকু যাবে, তাঙ্ক ঘর পরিবার বিষয়ে জান নদিয়ে সেতলে কোন হব ডিসটান্স মেনটেন করতে, কিন্তু ধীরে ধীরে যেতলে পুরা গভীরতা হয়ে যাব, পুরা অধিকার আইলা সখা ঘর গলে বন্ধু ঘর গলে আরে এইটা বনে এইটা এয়া করিয়া সেয়া করিয়া, তো গোটে এতলে মানে মজা আসে আসে না, একটা গভীরতাটা বড়ি যায় হবে সেইটা যেতলে আসে। আউ টিকে সেতলে সখা নিজকু আউ সখা বলি মানে নি, মিত্র সাধারণ মিত্র বলে মানে, সেতলে তু কো বড় লোকটা কি আ বহুত বড় লোকটা আ কথা আসে না, সেদিন সখা মানে সেদিন গুনে সখা সখ্য রস করে স্কন্দে আরণ তুমি কোন বড় লোক তুমি আমি সম, সখা মানে বক্রু সখা মানে কৌছেন তু কো বড় লোকটা কি তু তো যা মু সে কৃষ্ণ আসেনি, ভগবান জ্ঞান প্রথমে যে শান্তরস জ্ঞান বাপ কত বড় লোক এই জ্ঞান লা আও আসেনি আসে কি আসেনি, ধীরে 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 সেবা করতে করতে মিত্রতা বড়ি যায়, মিত্রতার এবে আসে ছোট জ্ঞান তু কো বড় লোকটা তুমি আমি সম, তুমি কোন বড় লোক তুমি আমি সম, তুমি বড় লোক নুই এই জ্ঞানটা আসে, যেতলে জ্ঞান আসে সেতলে কোন সেই লেবুলটা চলে। একাদিনে আমি কহিবানি একা সাঙ্গে এই জ্ঞান ভগবান সহ আসব কি আমার তু কো বড় লোক নাই আমি জগন্নাথ হে কালিয়া বলে ডাকছেন না, হ্যাঁ কোণ কোণ চুনা কলুম সোনা সংসার কত গাড়ি দৌছেন কত কম করছেন পুরা যেমনি সখ্যরসর ভক্ত সমস্ত এত অন্তরঙ্গ আমার হচ্ছে না কোথা যে কোণ তো কত বড় ষাঠিয়ে বৌটি মর দানা মিলু নেই তো কত বড় সমুদ্র অনেক মতো পা মিলুনি কত কথা ভক্ত মানে গাউছেন, যেমনি এ হচ্ছে মিত্র স্তরের ভক্ত আমি গাই দৌছেন সে ভক্তর সেইভাবে দেখিকি মানে সখ্যা ভাবের ভক্ত মানুষ স্বভাব দেখি আমি গাই দৌছেন, কিন্তু আমি রিয়েলি সেই স্তরের নুহতি, তো এইটু যেত সখ্য ভক্ত মিত্র কম করে ধীরে 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 তাকে তাৎসল্য বলে মনে করে, সেই স্তরটা যেত অতিক্রম করে সখ্য রস ধীরে 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 সেত সে কম করে আপনি বড় বলে জ্ঞান আসেনি, সেতবে সে বাৎসল্য রসকু যায় মানে তু কো বড় লোকটা কি মা বাপা কোণ মা বাপা পাখে পুয় বড় লাগে কি মা পাখে বড় বড় জমা লাগে নি, তো সেটি কোণ তার মনে হুয়ে না মাতা মরে পুত্র গানে করে লালন পালন, মা এত পুত্র জ্ঞানে লালন পালন করে আর কেতলে কেতলে দণ্ড বি দিয়ে শাসন করে করে না করে, তো মা এত ভগবানকে কোণ করে একদম ছোট পুয় দৃষ্টিতে দেখে, এতক তাহলে বড় জ্ঞান বড়র মনোভাব বড় জ্ঞান না এইভাবে হুয়ে, সেই সখ্য রসটা যেত বড়ি 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 আউ টিকে উচ্চতর স্থিতি কু যায় সেইটু কোণ বড়ে তা না প্রেমী প্রেমিকার জ্ঞান আসে, যেত আউটে মানে যেত ছোট জ্ঞান হেলা ছোট জ্ঞান হেলে বি যেত ভক্ত আহরি ভক্তি করে যে যে রসর ভক্ত তাপরে প্রেমী জ্ঞান হয়, এ জড় জগত ভলিয়া নুহে, এ জগতর প্রেমিক প্রেমিকাঙ্ক ভলিয়া নুহে, এই জগতের তো সে ভাবনাই না, যেতলে সেইভাবে আধ্যাত্মিক স্তরের সেই স্তরক যাব যায় সেতলে নকল কলে হবনি, এটা নকলরে হুয়েনি, বর্জন জগত লোক মানে যেমন নকল আজি হচ্ছে কাল ছাড় দেওয়া ভাবা এইটা নুহে প্রেমী জ্ঞান করে, সেইপাই এই যে ভক্তির স্তর বাৎসল্য রস আজি যে মা যশোদা যে বাৎসল্য রসর পরম পরাকাষ্ঠা তো দেখছেন ভগবান পাখে যে উঁচুভাবে শাসন করছেন, তো সেইপাই কুহি বহু সাবধানে দাস্য যেত ফার্স্ট ভক্তি আরম্ভ করা শান্ত আমি জাঁথিলে এবার ভক্তির আমি যোড়লে মানে আমি দাস সমস্ত পাখে দাস দাসী লেখা হয়েছি না, তা মানে দাসত্বর অধিকার গুরুদেব জীবক দিয়েছেন আমি দিয়েছেন, এবার সেবা করিবার মানসিকতা কিছু না কিছু করা দরকার, এটা বড়লে ধীরে ধীরে বড়ি সেদিন প্রথমে কুহি সাধন ভক্তি, এই কি কোন স্তরক যাই আমি জাঁয়া কেমনি ভক্তি ଆପଣ ମାନେ ମା ମାନେ ବେଶୀ ସଂଖ୍ୟାରେ ଅଛନ୍ତି, ସେଥିପାଇଁ ସବୁ ବାସ୍ତଲ୍ୟ ରସରେ ଆମେ ଭାବୁଥିବା, କିଏ ଭାବୁଥିବେ ନା ଆମ ସଖ ରସରେ, କିଏ କୋଉ ରସରେ, କୋଉ ସ୍ତରରେ ଜାଣିବାକୁ ନା ବୈଧି ଭକ୍ତି ଯେତେ ସାଧନ ଭକ୍ତି ବଢି ବଢି ସେ ସ୍ତରକୁ ଯାଇଛି, ବୁଝିପାରୁଛନ୍ତି ତ, ସ୍ୱତଃସ୍ଫୃତ ଭାବେ ସେ ଭାବନା ତିଆରି ହେଇକି ଯାଇଛି। କିନ୍ତୁ ବୈଧି ଭକ୍ତି ଆଗେ ଠିକରେ ପାଳନ ହଉଛି କି, ଶାନ୍ତ ରସ ସ୍ତରକୁ ଯଦି ପ୍ରଥମେ ଜାଣିବା ଯେ ବୈଧି ଭକ୍ତି ଠିକ ହଉଛି ମାନେ ବିଧି ଭକ୍ତି, ଯେଉଁମାନେ ଜୀବନ ସାରା କେବେ କଣ୍ଟିନ୍ୟୁ ମଙ୍ଗଳାରତି ବନ୍ଦ କରୁନାହାନ୍ତି, ଷୋଳମାଳା ଜପରେ କେବେ ପ୍ରୋବ୍ଲେମ ହଉନି, ଭଗବାନଙ୍କୁ ଭୋଗ ଲଗେଇବା ସେବା ପୂଜା ଯାହା ଯାହା ମଙ୍ଗଳାରତି ସନ୍ଧ୍ୟାରତି ସବୁକିଛି କରତେ 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 ଅଭ୍ୟସ୍ତ ହେଇଯିବ, ପୂର୍ଣ୍ଣରୂପେ ବିଧି ଭକ୍ତିକୁ ଠିକ ସେ ପାଳନ କରିଥିବ, ଆଚାର ଆଚରଣ ଭଗବାନଙ୍କ ଗୁରୁକୃଷ୍ଣଙ୍କ କଥା ଅନୁସାରେ ଠିକ ସେ କରୁଥିବ, ଯେତେ ଥଣ୍ଡା ହେଲେ ବି ମଙ୍ଗଳାରତିରେ ଶୁଣୁଥିବ, ଯେତେ କଷ୍ଟ ହେଲେ ବି କେବେ ଭଗବାନ ପାଇଁ ଉଠିବାରେ ସଂକୋଚ କରୁନଥିବ, ତ ସେଇ ସେ ବିଧି ଭକ୍ତିରେ ଠିକରେ ହେଇଛି କି ଆଗେ ବୁଝିବା ପାଇଁ ପଡିବ। ସେଇ ଯେଉଁ ମଙ୍ଗଳ ହେଲା ତ ହେଲା, ମଙ୍ଗଳାରତି ଆମର ହଉଛି ନା ସବୁଦିନ, ଆରେ ନହେଲେ ଆଜି ଦେହ ଖରାପ ଲାଗୁଛି ଶୋଇଗଲେ ହବ, ଆମେ ବିଧି ତ ଠିକ ଭକ୍ତିର ସୁରୁ ତ ଭକ୍ତି ବିଧି ତ ଠିକ କରୁନାହାନ୍ତି, ଆସିବ କେମିତି ଦାସ ବାସ୍ତଲ୍ୟ ମମତା ଏକା ସାଙ୍ଗରେ ପଳେଇ ଆଇଲା, କାହାର ବିଧି ଭକ୍ତି ହେଇନି, ଇଏ ତ ରାଗାନୁଆ ଭକ୍ତି ସ୍ତରକୁ କେମିତି ଆସିବା, ହେଇପାରିବନି। ସାଧନ ସ୍ତର ଗଲେ ଯାଇକି ଉର୍ଦ୍ଧକୁ ପହଞ୍ଚିବା ପାଇଁ ପଡିବ ନା, ସେଥିପାଇଁ ଆମେ ଯଦି କହିବା ନା ସମ୍ଭବ ନୁହେଁ, ସେ ଦାସ ଯେତେବେଳେ କରିବା ଦାସତ୍ଵ ଭକ୍ତି ଯେତେବେଳେ ହବ, କେତେ ସାବଧାନରେ କରିବା କହିଲେ, ଯାହା କିଛି କରିବା ଭଗବାନଙ୍କୁ କଣ କରିବା, ଭଗବାନଙ୍କୁ ଯଦି ସ୍ନାନ କରିବା, ଭଗବାନଙ୍କୁ ଯଦି ଶୃଙ୍ଗାର କରିବା, ଡେଲି ଭଗବାନଙ୍କୁ ଶୃଙ୍ଗାର କରିବା, ଶୃଙ୍ଗାର କରତେ ବିଗ୍ରହଙ୍କୁ ଯଦି ଆମେ ଶୃଙ୍ଗାର କରିବା, ସ୍ନାନ କରିବା, ଶୃଙ୍ଗାର କରିବା, ରୋଷେଇ କରିବା, ଭୋଗ ଲଗେଇବା, ସେ ଭାବନାରେ ତାଙ୍କ ପାଇଁ କରିବାର ଜ୍ଞାନ ଆସିଛି କି ଆଜି ପର୍ଯ୍ୟନ୍ତ, ମୁଁ କୃଷ୍ଣଙ୍କ ପାଇଁ କରୁଛି ଏଇଟା ମନୋଭାବ ହଉଛି କି, ସେମିତି ଆସିକି ଆଜି ମୁଁ କୃଷ୍ଣ ପାଇଁ ରାନ୍ଧୁଛି ବୋଲି ସେ ଏୟା ଖାଆନ୍ତି ଏୟା ଖାଆନ୍ତିନି, ଏଟା ଦେଲେ ଲଙ୍କା ପକେଇଲେ ରାଗ ଆସିବ, ଏମିତି ମନରେ ଆସୁଛି କି, ଏକ୍ଚୁଆଲି ଆମେ ଆମ ପାଇଁ ରାନ୍ଧୁଛେ, ବାସ୍ତବିକ ଦେଖିବେ ମୋ ରୁଚି ଅନୁସାରେ ମୁଁ ବନଉଛି, ଫେରେ କୃଷ୍ଣଙ୍କ ଚିନ୍ତା ରୁଚି ଅନୁସାରେ ବନୁନି, ଆଉ ତାଙ୍କୁ ଡେଲି ମୁଁ ଶୋଇଲି ତାଙ୍କୁ ଶୋଇ ଦେଇଦେଲି କି ନାହିଁ, ତାଙ୍କୁ ମଶାରୀ ସବୁଦିନ ଟାଙ୍ଗି ଦେଇଛି କି ନାହିଁ, ଏ ଜ୍ଞାନ ଆଗେ ସେବାରେ ବହୁତ ତ୍ରୁଟି ହେଇଯାଏ, ବିଧି ଭକ୍ତି ହେଲା ସେବା କରତେ କରତେ ଯେତେବେଳେ ସେବାରେ ପରଫେକ୍ଟ ହବ, ଧୀରେ 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 ବଢିକି ଯେତେବେଳେ ସେବା ଭାବନାଟା ଦାସତ୍ଵ ଭାବନାଟା ତୀବ୍ର ହବ, ସେତେବେଳେ ଯାଇ କଣ କଣ ନା ସେ ପ୍ରେମ ପ୍ରେମ ସ୍ତରକୁ ଯିବା, ବାତ୍ସଲ୍ୟ ପ୍ରେମ ହଉ, ସଖ୍ୟ ପ୍ରେମ ହଉ ବା ମଧୁର ପ୍ରେମକୁ, ଦାସତ୍ଵରୁ ଉର୍ଦ୍ଧକୁ ଯିବା ପାଇଁ ପଡିବ। ସେଇଥିପାଇଁ ମହାପ୍ରଭୁ କହୁଛନ୍ତି ଯେ କଣ ନା, ମୋର ପୁତ୍ର ମୋର ସଖା ମୋର ପ୍ରାଣପତି, ଏଇ ଭାବେ ଯେଇ ମୋରେ କରେ ଶୁଦ୍ଧ ଭକ୍ତି, ମୋର ପୁତ୍ର ମୋର ସଖା ମୋର ପ୍ରାଣପତି, ଏଇ ଭାବେ ଯେଇ ମୋରେ କରେ ଶୁଦ୍ଧ ଭକ୍ତି, ସେ ଯୋଉ ଭାବରେ ହଉ, ମୋ ପୁଅ ଜ୍ଞାନରେ ହଉ, ସଖା ଜ୍ଞାନରେ ହଉ, ପତି ଜ୍ଞାନରେ ହଉ, ସ୍ୱାମୀ ଜ୍ଞାନରେ ହଉ, ଯିଏ ଏଇଭାବେ ମୋର ଶୁଦ୍ଧ ଭକ୍ତି କରିବ ଧୀରେ ଧୀରେ, ତ ସେତେବେଳେ କଣ ହବ ମାନେ ଦାସତ୍ଵ ପରେ ଏଭଳିଆ ବଢିତେ ବଢିତେ ଏଇ ସ୍ତରକୁ ଯିବ। ସେଥିପାଇଁ କହୁଛି ମାତାମରେ ପୁତ୍ର ଜ୍ଞାନେ କରେ ବନ୍ଧନ, ଅତିହୀନ ଜ୍ଞାନେ କରେ ଲାଲନ ପାଲନ। ମା ଏଠି ବାତ୍ସଲ୍ୟ କଥା ଯେତେବେଳେ ଆସୁଛି ଏଇ ଦାମୋଦର ଲୀଳାରେ, ମାର ନେଚର କଣ ହବ, ମାତା ମୋରେ ପୁତ୍ର ଭାବେ କର ଏ ବନ୍ଧନ, ମାକୁ କିଛି ଲାଗିବନି, ମୁଁ ଫୁକ ବାନ୍ଧିନେବି, ଏତେ ବଦମାସ ତାକୁ ବାନ୍ଧିନେବି, ଅତିହୀନ ଜ୍ଞାନେ କରେ ଲାଲନ ପାଳ, ହୀନ ଜ୍ଞାନର, ବୁଝିପାରୁଛନ୍ତି, ମାତୃତ୍ୱର ଯୋଉ ଜ୍ଞାନ ଆମ ପ୍ରତି ଆମ ଭିତରେ ପୂଜା କରୁଛନ୍ତି, ଆମ ଭିତରେ ଭାବୁଥିବା ମାତୃତ୍ୱ ବାତ୍ସଲ୍ୟ ମମତା ଆସିଯାଇଛି, ହୀନ ଜ୍ଞାନ ଆସୁଛି କି, ଦେବକୀଙ୍କର ବି ଆସିନଥିଲା, କୃଷ୍ଣଙ୍କ ପ୍ରତି ହୀନ ଜ୍ଞାନ ଆସିନି, ଅତି ହୀନ ଜ୍ଞାନେ କରେ ଲାଲନ ପାଳ, ହୀନ ଜ୍ଞାନ, ହା ମା ମାନେ କଣ କରନ୍ତି ଛୁଆକୁ ଧମକାନ୍ତି ନା, ହା ଖା ସେଇଟା ଧମକାନ୍ତି ନା, କଣ ନାଇଁ କଣ ଦେଖିବୁ ଦେବୀ, କେତେ ହୀନ ଜ୍ଞାନ, ଅତି ହୀନ ଜ୍ଞାନେ କରେ ଲାଲନ, ଏଇଟା ଭକ୍ତିର ପରାକାଷ୍ଠା, ଏଇଥିରେ ଭଗବାନ ଆନନ୍ଦ ହୁଅନ୍ତି ବହୁତ, ଅତି ହୀନ ଜ୍ଞାନେ କରେ ଲାଲନ ପାଳନ। କିନ୍ତୁ ଆମ ଭିତରେ ଯଦି ବାତ୍ସଲ୍ୟ ମତେ ଆସିଯାଇଛି କିନ୍ତୁ ହୀନ ଜ୍ଞାନ ଆସିନି, ସେଟା ବି ବାତ୍ସଲ୍ୟ ରସରେ ପହଞ୍ଚି ନାହିଁ, ଆଉ ଏ ପାଖ ପହଞ୍ଚିବା ବହୁତ କଷ୍ଟ, ଯାହା ବି ହଉ, ତେଣୁକରି ଆମେ ଯୋଉ ଆଲୋଚନା କରୁଛନ୍ତି ଦାମୋଦର ଲୀଳା, ତ ଏଇ ଦାମୋଦର ଲୀଳାରେ ସ୍ପେଶାଲି ଯେତେବେଳେ ଆଲୋଚନା କରତେ ଯିବା ତାର ବହୁତ କାରଣ ଅଛି, ଅଛି ନା, ଦାମୋଦର ଲୀଳା, ଦାମୋଦର ଦାମ ମାନେ କ'ଣ, दामोदर भगवान को नाम गोटे हूँ दामोदर बढ़िया ना तो दामो दामो माने रज्जु बा डोड़ी उदर माने पेट जहाँ उदर रे माँ जशोदा रज्जु द्वारा बंधन करते तो सी हूँ दामोदर एत गोटे अद्भुत लीला बहुत कारण अच्छे किसी कही विषय को आज आरंभ करवा समय जा साढ़े आठटा ना ना कत पर्यटन चल आज साढ़े सात आरंभ है तो व्यतीव्यस्त कहीं हेन ठीक टाइम छाड़ दी जाए तो से कहूँ जे दामोदर लीला स्पेशली प्रति लीला पचर भगवान को किसी कारण था प्रति लीला पचर भगवान तो कौन कौन सारा जगत किए बांधि ये जगत टा आम जो जगत अच्छे जड़ ब्रह्मांड अच्छा ये जगत टा समस्त बंधन ग्रस्त ना मुक्त आज्ञा सतरे किए हाथ का हाथ कर हाथ हैंडकप पड़ी कि बंधन ना अदृश्य कारागार आम कि देख पारना आम मन कर कारागार जहाँ को जी कह भाई आम मुक्त कि बंधन समस्त मोर कौन बंधन अच्छे जदि बंधन है घर छाड़ी आईल देखी समस्ते कह भाई संसार में जो पड़ी संसार बंधन आम समस्त कह कई मुक्त नुहे संसार समस्ते बंधा कि देखा बंधा दौड़ी देखा जा बांधिवार रसीटा देखा जाऊनि किंतु समस्ते बंधा समस्ते भगवान कर नियम श्रृंखला रे एते दृढ़ भावे बंधा केही वास्तविक मुक्त नुहन से भगवान ए जगत रे हम आचार्य मैंने उदाहरण दौंस दामोदर लीला के मसला ना यस कौ दिन होता सब वर्ष क्लास कौ कौ दिन होता ये दाम बंधन लीलाटा कौ दिन होता जान जानी दीपावली दिन कौ दिन दीपावली कत तारीख सात तारीख अच्छे तो दीपावली दिन ही घटना घटी तो भगवान श्रीकृष्ण से दिन ही बंधा होते हैं तो से भगवान देखते जगत रे दाम बंधन लीला सारा जगत को जी मायार बंधन रे बांधिक रखते से भावुंट जीव वास्तविक जगत रे केते बांधी बंधा ही थी लोकर की कष्ट तो सेटा भगवान उपलब्धि करिया पाई ए दामोदर लीला आम आचार्य मैंने तार कारण दर्शाऊ कहीं ना भगवान भक्त को जो सुख दियंती कि जो दुख दियंती ताप से अनुभव भी करते सेपे निजे बंधा है कि बंधन रुखटा कौन से जानिया भगवान कौन कर आज निजे बंधा है माँ को द्वारा तो भगवान माँ को द्वारा आज यदि बंधा हाँपी जा तो यहाँ गोटे कारण बहुत कारण तो रही कहीं जगत रगवान क्या को बांधि ना बंधा नुहे किए जगत रे सृष्टि सृष्टिकर्ता ब्रह्मा बंधन ग्रस्त ना आज्ञा ब्रह्मा भी बंधन सृष्टि कर सृष्टि कले नियम श्रृंखलार बाहर ब्रह्मा भी जगतर मायार बंधन ने बंधा हो सी भी नियम श्रृंखला द्वारा बंधा ये नुह जो मनोभ कि भी ब्रह्मा कर दौरान जिते के भूल भी ब्रह्मा कर यही आम जानूँ यही भगवान श्रीकृष्ण को लीलार न बुझी पारि भगवान को आसिक सब चोरी कर नहींगले ना भगवान को लीलार भगवान को माया को बुझा कठिन भगवान समस्त मान शिवजी को बांधि पूरा स्पेशल कर शिव को फसई भगवान क्या बांधि ना जगत ने यही आम भागवत पढ़ा अष्टम स्कंद भागवत पढ़ले देखिए माने स्वयं निजे केमी फसी गले आज्ञा माने भगवान जो मोहिनी अवतार हेले समुद्र मंथन रे मोहिनी एक अमृत छड़े नहींगले से भगवान मोहिनी रूप त ଶିବଜୀ ଦେଖିନଥିଲେ, ଉପସ୍ଥିତି ନଥିଲେ, ସବୁ ଦେବତା ମାନଙ୍କୁ ମୋହିନୀ ରୂପରେ ଅମୃତ ଦେଲେ। ଶିବ କହିଲେ ମୋହିନୀ ରୂପଟା କେମିତି, ମୁଁ ତ ଦେଖିପାରିଲିନି। ତ ଭଗବାନଙ୍କୁ ଦିନେ ବହୁତ ପ୍ରପତି କଲେ, ପ୍ରପତି କରତେ କରତେ କହୁଛନ୍ତି ସେଠି ବହୁତ ପ୍ରପତି କରିକି ପ୍ରାର୍ଥନା କରିକି ତପସ୍ୟା କରିକି କହୁଛନ୍ତି, ପ୍ରଭୁ ଆପଣ ଟିକେ କୃପା କରି ମୋତେ ମୋହିନୀ ରୂପଟା ଦେଖାନ୍ତୁ ନା। ଭଗବାନ କହୁଛି, ଆରେ ଏଇଟା ମୋ ନିତ୍ୟ ରୂପ ନୁହେଁ, ମୁଁ ଏମିତି କେତେ ରୂପ ହୁଏ, କେତେ ଅବତାର ହୁଏ, ମୋହିନୀ ଅବତାର ସହିତ ମୋର କଣ ସାମଞ୍ଜସ୍ୟ, ଏଟା ମୋ ନିତ୍ୟ, ଏଟା ଦେଖିବା ଦରକାର ନାହିଁ। ନା ନା ପ୍ରଭୁ ଟିକେ ଦେଖିଥାନ୍ତି, ପାର୍ବତୀ ଅଛନ୍ତି ପାଖରେ, ପାର୍ବତୀ ଥାଇତେ ଥାଇତେ କହୁଛନ୍ତି ନା ଟିକେ ଦେଖାନ୍ତୁ ପ୍ରଭୁ। ଆଉ ଭଗବାନ ଯେତେବେଳେ ମନା କରୁଛନ୍ତି ଏତେ, ସେ ଦେଖେଇତେ କହିଲେ ଦେଖେଇଲେ ଭଗବାନ ମୋହିନୀ ଅବତାର ହେଲେ। ଏମିତି ଅବତାର ହେଲେ ମୋହିନୀ, ପାର୍ବତୀ ବାପ ପାଖରେ ଛିଡ଼ା ହେଇଛନ୍ତି, ଆଉ ମନେ ନାହିଁ ଶିବଜୀଙ୍କର ଇଏ ଯେ ପାର୍ବତୀ ଅଛନ୍ତି ବୋଲି। ଆଉ ସିଧା ଭଗବାନ ମାନେ କେମିତି ଅବତାର ହେଇଥିବ ଭଗବାନଙ୍କର, କହନ୍ୟ ଭଗବାନ କହୁଛନ୍ତି ସର୍ବ ଆକର୍ଷକ, ସମସ୍ତଙ୍କୁ ଯିଏ ଆକର୍ଷଣ କରିନିଅନ୍ତି, ବିଚାର କରିହବନି। ଭଗବାନ ଯିଏ ଦେଖିବ ଜଗତ, ଯିଏ ଥରେ ଭଗବାନଙ୍କୁ ଥରେ ଚାହିଁବ, ରିଏଲି ସେ ମୋହିତ ହେଇଯିବ ଭଗବାନଙ୍କୁ। କିନ୍ତୁ ଆମେ ଏପର୍ଯ୍ୟନ୍ତ ଭଗବାନଙ୍କୁ ତ କିଛି ସାକ୍ଷାତକାର ହଉନି ବୋଲି ବିଷୟକୁ ଦେଖିକି ମୋହିତ ହେଇଯାଉଛନ୍ତି। ଆଉ ଶିବଜୀ ପାର୍ବତୀ ଥାଇତେ ଥାଇତେ ମୋହିନୀଙ୍କୁ ଦେଖିକି, ମୋହିନୀଙ୍କ ରୂପ ବେଶକୁ ଦେଖିକି ଏଇଭଳି ଏତେ ସୁନ୍ଦର ଦେଖିକି ପାର୍ବତୀ ଥାଇତେ ଥାଇତେ ଗଲେ ମୋହିନୀଙ୍କୁ ଆଲିଙ୍ଗନ କରିବେ। ଆଉ ଭଗବାନ ତ ଛୁଟିକି ଏଠୁ ପଳେଇଗଲେ, ଦୌଡ଼ି ଦୌଡ଼ି ଯାଉଛନ୍ତି, ଇଏ ତା ପଛ ପଛରେ ସାରା ବିଶ୍ୱ ବ୍ରହ୍ମାଣ୍ଡ ଭଗବାନ ତାଙ୍କୁ ବୁଲେଇଲେ, ତଥାପି ଶିବଙ୍କର ହୋସ ଆସୁନି ଇଏ ଭଗବାନ ବୋଲି। ବୁଝିପାରୁଛନ୍ତି ତ, ଭଗବାନ କାହାକୁ ପାଠ ନ ପଢ଼ାନ୍ତି, କାରଣ ଭଗବାନଙ୍କର ଏ ସଂସାରର ମାୟା, ଆମେ ତ ଅଲିକ, ଆମେ ତ ଜୀବ ମାତ୍ର, ଆମେ ତ ଆଉ ଏମାନେ ତ ସମସ୍ତ ଗୋପୀମାନେ ଭଗବାନଙ୍କ ନିତ୍ୟ ପାର୍ଷଦ, ଏ ତ ଭଗବତ ରାଜ୍ୟର ନିତ୍ୟ ପାର୍ଷଦ, ସେମାନେ ହେଉଛନ୍ତି ଅନ୍ତରଙ୍ଗା ଶକ୍ତିର, ଆମେ ତ ବହିରଙ୍ଗା ଶକ୍ତିର। ସେଥିରେ ସଂସାରର ସମସ୍ତଙ୍କୁ ଶିବ ବ୍ରହ୍ମାଦି ଇନ୍ଦ୍ର ତ କେତେ କେତେ ଥର ଏଇଥିରେ ଫସିଛନ୍ତି, ଥରେ ନୁହେଁ ଇନ୍ଦ୍ରଙ୍କର ହଜାର ହଜାର ଭୁଲ। ସେଇଥିପାଇଁ ଯଦି ସେଇ ସୃଷ୍ଟିର ସେଇ ମୂଳ ଲୋକ ସୃଷ୍ଟି ସଂହାର କର୍ତ୍ତା ଯଦି ତାଙ୍କ ମାୟାରେ ଫସିକି ଥାନ୍ତି, ଆମେ କୋଉଥିରେ ଅଛନ୍ତି? ଆମେ ବନ୍ଧା ନୁହେଁ, ଆମେ ପୁରା ଘୋର ବନ୍ଧା ହେଇକି ଅଛେ। ଭଗବାନ ତତ୍ତ୍ୱ କୋଉଠି ବୁଝିବା ଜଗତରେ? ସବୁ ଭିତରେ, ସବୁ ଜୀବ ଭିତରେ ଭଗବାନଙ୍କର ଆବେଶ, କେହି କିଏ ଦେଖିକି କାହାକୁ ବୁଝୁଛି? ଯେତେ ଜ୍ଞାନ ଯେତେ ଭାଗବତ ପଢିକି ବୁଝୁଥାଅ ଭାଇ, କାହାକୁ ଅନ୍ୟ ଅନ୍ୟ ଜଣଙ୍କୁ ଦେଖିଲା ବେଳକୁ ତା ଫାସ୍ ଫାସ୍ ଫସି ଯାଇଛି, ସେ ଆଉ ବୁଝିପାରୁନି ୟା ଭିତରେ ଭଗବାନଙ୍କର ଆବେଶ। ଏଇ ହେଉଛି ଘଟଣା, ପ୍ରତି ମୁହୂର୍ତ୍ତ ପ୍ରତି ନିୟତ ଆମେ ଦେହଟାକୁ ଦେଖିକି ଭୁଲି ଯାଇଛନ୍ତି ଯେ ଭଗବାନ ତ ଏଇ ଚାହୁଁଛନ୍ତି, ଏଇ ଯୋଉ ସଂସାରକୁ ବନ୍ଧନ ଦେଇଛି ଏଇ ଯୋଉ ମାୟାର ଜାଲରେ, ତ ମୁଁ ଦେଖି ଜୀବ କି କଷ୍ଟ ପାଉଛି ସେ ବନ୍ଧନ ହେଇକି। ଥରେ ମୁଁ ତ ଦେଖେ ବନ୍ଧା ହେଇକି, ତାଙ୍କୁ ବାନ୍ଧିବା ବାଲା ଦ୍ୱିତୀୟ ଲୋକ କେହି ଅଛି କି ଦୁନିଆରେ? କିଏ ବାନ୍ଧି ପାରିବ? କିଏ ବାନ୍ଧି ପାରିବନି? ସେ ମା ଦ୍ୱାରା ବନ୍ଧା ହେଇକି ବନ୍ଧନର କଷ୍ଟଟା ନିଜେ ଜାଣିବା ପାଇଁ ଚାହୁଁଛନ୍ତି, ଏଇଟା କୋଉଭଳିଆ ଜୀବ, କୋଉଭଳିଆ କଷ୍ଟ ଲାଗୁଛି ଜୀବ ପ୍ରତି କରୁଣା କରିବା ପାଇଁ, ବନ୍ଧନ ଛେଦନ କରିବା ପାଇଁ ଭଗବାନ ନିଜେ ବନ୍ଧା ହେଇକି, ବନ୍ଧନର ବନ୍ଧା ହେଇକି ବି ସିଏ ବନ୍ଧନ ନୁହେଁ, ବନ୍ଧା ହେଇକି ସେ ବନ୍ଧନ କି ବନ୍ଧନ ନୁହନ୍ତି? କାହିଁକି ବନ୍ଧନ ନୁହନ୍ତି? ନା ଯଦି ବନ୍ଧା ହେଇକି ବି ସେ ଯାମଳା ଅର୍ଜୁନକୁ ଉଦ୍ଧାର କରିଦେଲେ କଲେ ନା, ଆମେ ହେଇଥିଲେ କଣ କରିଥାନ୍ତେ, ଉଦ୍ଧାର କରିପାରିଥାନ୍ତେ? ଆମେ ବନ୍ଧା ହେଇକି କାହାକୁ ଖୋଲି ଦେଇପାରିବା କାହାର ବନ୍ଧନ? କରିପାରିବାନି। କିନ୍ତୁ ଭଗବାନ ବନ୍ଧା ହେଇକି ବି ମୁକ୍ତ, ଏ ହେଉଛି ଘଟଣା। ତ ଇଏ ଗୋଟେ କାରଣ ହେଇପାରେ, ଲକ୍ଷ ଲକ୍ଷ ଯେମିତି ଥରକର ଘଟଣା, ଭଗବାନ ରାମଚନ୍ଦ୍ର ଯେତେବେଳେ ନିଷାଦ ଗୁହଙ୍କ ପାଖରେ ପହଞ୍ଚିଲେ, ଗଙ୍ଗା ପାର ହେବେ, ଗଙ୍ଗା ପାର ହେଇକି ଯିବେ ଯେତେବେଳେ, ତ ନିଷାଦ ଗୁହଙ୍କ କ'ଣ କଲେ, ତ ଭଗବାନ ରାମକୁ ସେ ଗଙ୍ଗାରେ ଖାଲି ବାରମ୍ବାର ବୁଲଉଛନ୍ତି, ଯେତେବେଳେ ବାରମ୍ବାର ଚକର ଖୁଆଉଛନ୍ତି ଗଙ୍ଗାରେ, ଲକ୍ଷ୍ମଣ ରାଗିକି ଯେତେବେଳେ ପୁରା ଫ୍ୟୁରିୟସ୍ ହେଇଗଲେ, ଆଚ୍ଛା ମାନେ ରାଗିକି ଧନୁବାଣ ଧରଣି ନିଷାଦ ଗୁହକୁ ମାରିଦେବେ, ରାମ କହୁଛନ୍ତି ଶାନ୍ତ ଶାନ୍ତ, କାରଣ ସିଏ ଖାଲି ଚକର ଖୁଆ କରୁଛନ୍ତି, ଜମା ପାର ସେପଟେ ନେଇ ପହଞ୍ଚୁ ନା। ଯେତେବେଳେ କହୁଛନ୍ତି ଲକ୍ଷ୍ମଣ ରାଗିଲେ, ରାମଚନ୍ଦ୍ର ସେଠି କହୁଛନ୍ତି, ଆ ନିଷାଦ ତ ମୋତେ ଏବେ ପାର କରିଦିଅ, ତ କହୁଛନ୍ତି ପ୍ରଭୁ ଟିକେ ଚକର ଖାଇକି ଦେଖନ୍ତୁ ତ କେମିତି ଲାଗୁଛି, ଏ ଗଙ୍ଗାରେ ଚକର ଖାଉଛନ୍ତି କାହିଁ ଏତେ ଦୁଃଖ ଲାଗୁଛି, ଆପଣ ଯେ 84 ଲକ୍ଷ ଜୀବ ଶରୀରରେ ଜୀବକୁ କେତେ ଜନ୍ମ ଚକର ଖୁଇଲେଣି, ଖୁଇଲେଣି ନା, 84 ଲକ୍ଷ ପ୍ରକାର ଜନ୍ମ କେତେ କେତେ ଥର ଆମକୁ କରେଇ ସାରିଛନ୍ତି, ଆମକୁ ଆପଣ ଏଇ ଜୀବକୁ ଆପଣ ଯୋଉ ଚକ୍ର ଖୁଇ ଖୁଇ ସଂସାର ସମୁଦ୍ରରେ ବାରମ୍ବାର ଜନ୍ମ ମୃତ୍ୟୁ ଜରା ବ୍ୟାଧି ଚକ୍ରରେ ବୁଲେଇ ବୁଲେଇ ଯୋଉ ମାନେ ଚକ୍ର ଖୁଇ ଖୁଇ ଯୋଉ ଅବସ୍ଥା କଲେଣି ତାର ଚକ୍ରଟା ଟିକେ ବୁଝନ୍ତୁ ତ ଏଇଠି ଚକ୍ର ଖାଇକି କେମିତି ଲାଗେ, ଏତିକିରେ ଏତେ ବ୍ୟସ୍ତ ଆଉ ଯିଏ ଚକ୍ର ଖାଉଛି ତାକୁ କେମିତି ଲାଗିବ, କରୁଣା ତ କରନ୍ତୁ ଜୀବକୁ। ତ ଭକ୍ତ ବେଳେବେଳେ ଭଗବାନଙ୍କୁ ବି ଚକ୍କର ଖୁଆଏ। ଆଜି ମା ଯଶୋଦା କେମିତି ବାନ୍ଧିକି ଦେଖେଇବେ ଭଗବାନଙ୍କୁ ତା ଭଗବତ୍ତାଟା, ସେଇ କଥା କୁହାଯାଉଛି। ସେଥିପାଇଁ ଭଗବାନ ଇଏ ଗୋଟେ କାରଣ ଯେ ଭଗବାନ ବନ୍ଧା ହେଇକି ସମୁଦ୍ର ଚକ୍ରରୁ ଯିବୁ କେମିତି ଉଦ୍ଧାର କରିବେ ତା ପାଇଁ ବି ଏଇଟା ବି ଗୋଟେ କାରଣ। ଆଉ ବେଳେବେଳେ କ'ଣ ହୁଏ ଯେ କୃଷ୍ଣର ଯେତକ ଲୀଳା ତାର ମଧ୍ୟ ନରଲୀଳା ନରବପୁ ତାହାର ସ୍ୱରୂପ। ଭଗବାନ କ'ଣ ଦେଖେଇବେ ଜଗତରେ, ସେ ଯେ ଭଗବାନ ଭଗବାନ ବୋଲି ଭଗବାନଙ୍କର ଭଗବତ୍ତାଟା ପ୍ରକାଶ କରତେ ଦେବେନି। ଏ ଜଗତରେ ଜୀବ ନ ଜାଣୁ ଭଗବାନ ବୋଲି କୃଷ୍ଣଙ୍କୁ କେହି ଭଗବାନ କୁହେ, ହେଲେ କୁହେ କ'ଣ ଗୋଟେ ବିଷ୍ଣୁଙ୍କର ଅବତାର କୁହେ ନା। କିନ୍ତୁ ବିଷ୍ଣୁ ଯେ ଭଗବାନଙ୍କର ଅଂଶର ଅଂଶ ହଉଛନ୍ତି ବିଷ୍ଣୁ, ଭଗବାନ କହୁଛନ୍ତି ଜୀବ ତ ଅଂଶ କିନ୍ତୁ ଭଗବାନ ବିଷ୍ଣୁ ଯେତେ ବିଷ୍ଣୁ ଅଛନ୍ତି ଆଉ ଯେତେ ଯେତେ ଅବତାର ଅଛନ୍ତି ଭଗବାନଙ୍କର ସମସ୍ତେ କିଏ ନା ଏତେ ଚାନ୍ସ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ, କୃଷ୍ଣ ହଉଛନ୍ତି ଭଗବାନ ଆଉ ସମସ୍ତେ ତାଙ୍କର ଅଂଶ ବା କଳା, ଏଇଟା ଜୀବ କିଏ ଜାଣେନି। ତ ସେଇଥିପାଇଁ କୁହାହଉଛି କ'ଣ ନରବପୁ ତାହାର ସ୍ୱରୂପ, ଭଗବାନଙ୍କ ନିଜର ସ୍ୱରୂପଟା କ'ଣ ନା ଦ୍ୱିଭୁଜ ମୁରଲୀ ଶ୍ୟାମ ଦ୍ୱିଭୁଜ ମୁରଲୀଧାରୀ ଶ୍ୟାମ ସୁନ୍ଦର ପରମେଶ୍ୱର ଭଗବାନଙ୍କ ନିତ୍ୟ ସ୍ୱରୂପଟା ମାନବ ସ୍ୱରୂପ। ମାନବ ସ୍ୱରୂପ ନୁହେଁ ଏହା ଅର୍ଥ ନୁହେଁ ଭଗବାନ ମାନବ ସ୍ୱରୂପଟା ନେଇନାହାନ୍ତି, ଭଗବାନ କୃପା କରିକି ମାନବକୁ ଶ୍ରେଷ୍ଠ ମନୁଷ୍ୟ ଜୀବନ ଦୁର୍ଲଭ ଜୀବନ ବୋଲି ଭଗବାନ କୃପା କରିକି ନିଜ ସ୍ୱରୂପଟା ମଣିଷକୁ ଦେଇଛନ୍ତି। କାହିଁକିନା ଅତି ସହଜରେ ମନୁଷ୍ୟ ଜୀବନରେ ଭଗବତ ଭକ୍ତିକୁ ଉପଲବ୍ଧି କରିବ, ଇଏ ନୁହେଁ ଯେ ଭଗବାନ ଆମ ରୂପଟା ଧରିଛନ୍ତି, ଭଗବାନ କୃପା କରିକି ତାଙ୍କ ରୂପଟା ଆମକୁ ଦେଇଛନ୍ତି। କାହିଁକିନା ଭଗବାନ ମାନବ ରୂପରେ ଆସିକି ଲୀଳାବିଳାସ କରିପାରିବେ, ଏଇଟା ହଉଛି ଘଟଣା। ସେଥିପାଇଁ ଅନ୍ୟାନ୍ୟ ଏଇଠି ବୁଝିବା ଦରକାର ଯେ ନରବପୁ ତାହାର ସ୍ୱରୂପ, ଭଗବାନଙ୍କ ନିତ୍ୟ ସ୍ୱରୂପ ହଉଛି ନରବପୁ। ସେଇଥିରେ କୁହାଯାଉଛି ଭଗବାନ ଯେତେବେଳେ ଆସିବେ ଜଗତରେ ଏଇଟା ଗୋଟେ କାରଣ, ଯେତେବେଳେ ଲୀଳାବିଳାସ କିଛି ବି କରିବେ ଭଗବାନ ତ ଏକା ଏକା ଜାତି ଏକା ଗୁଣ ସମ୍ପନ୍ନ ହବା ଦରକାର ନା, ପ୍ରେମର ଆଦାନ ପ୍ରଦାନଟା ଭଲ ପାଇବାଟା କାହା ସହିତ ହବ, ଏକା ଜାତି ପ୍ରତି ହବ ନା ନାହିଁ ହବ ନା, ଭଲ ପାଇବା ଏମିତି ହୁଏ କିନ୍ତୁ ପ୍ରଗାଢ଼ ଭଲ ପାଇବାଟା ମଣିଷ କ'ଣ କୁକୁରକୁ ଭଲ ପାଉନି ଭଲ ପାଉଛି, ଗୋରୁକୁ ଭଲ ପାଉନି ଭଲ ପାଉଛି, କିନ୍ତୁ ମଣିଷକୁ ଯୋଉ ଭଲ ପାଇବା ମଣିଷ ସହିତ ମଣିଷର ଯୋଉ ଭଲ ପାଇବା ହବ କୁକୁର ସେଇଆ ସହିତ ସେଇଆ ହବ କି ହବନି। ଠିକ ସେମିତି ଘୋଡ଼ା ସହିତ ଘୋଡ଼ିର ଯୋଉ ଭଲ ପାଇବା ହବ, ଗଧ ସହିତ ଗଧୁଣୀର ଯୋଉ ଭଲ ପାଇବା ହବ, ଭଗବାନଙ୍କ ସହିତ ପ୍ରେମିକ ସହିତ ପ୍ରେମିକର ସେଇ ଭଲ, ସେଥିପାଇଁ ଭଗବାନ ମାନବକୁ ସେଇ ସ୍ୱରୂପ ଦେଇଛନ୍ତି। ବଧଜୀବ ଏଇ ଜଗତରେ ଯୋଉ ଅଛି ନିତ୍ୟ ସ୍ୱରୂପରେ ଭଗବାନ ଯେତେବେଳେ ଆସନ୍ତି ଭକ୍ତରୁ ସେଇ ଆଶା କରନ୍ତି, ତ ସେଇ ମାଧୁର୍ଯ୍ୟତାଟା ପ୍ରକାଶ କରି ସେ ବାତ୍ସଲ୍ୟତାଟା ଏଠି ଜୀବ ଅନୁଭବ କରିପାରିବ ଭଗବାନ ସେଠି ନିତ୍ୟ ସ୍ୱରୂପରେ। ଏଟା ଗୋଟେ କାରଣ ଜୀବ ପ୍ରତି ମାନବ ପ୍ରତି ବହୁତ କରୁଣା ଦେବେ, ଇଏ ବି ଗୋଟେ କାରଣ। ଆଉ କହୁଛି କ'ଣ ଦୟା ବା କୃପା କରିବା ପାଇଁ ଭଗବାନଙ୍କର ଦୟା କୃପା ଏଇ ଲୀଳାରେ ମାନେ ମା ଯଶୋଦାଙ୍କର ଯୋଉ ମାଧୁର୍ଯ୍ୟତା ଯୋଉ ବାତ୍ସଲ୍ୟତାଟାର ପ୍ରଗାଢ଼ତା ଯୋଉ ପ୍ରତିପାଦନ କରିବେ, ମା ଯଶୋଦାଙ୍କର ଯୋଉ ଭକ୍ତିର ଯୋଉ ମାନେ ସୀମାରେଖା ଅତିକ୍ରମ କରେଇବେ, ମାଙ୍କର କ'ଣ ମା ଯଶୋଦାଙ୍କର କୃଷ୍ଣଙ୍କ ପ୍ରତି କ'ଣ ନଥିଲା କି ବାତ୍ସଲ୍ୟ ପ୍ରେମ ଥିଲା ନା ନାହିଁ ଥିଲା ନା ନାହିଁ, ସବୁଦିନ ଭଲ ପାଇବା ଥିଲା ନା, କିନ୍ତୁ ଏଇଟା ଗୋଟେ ସ୍ପେଶାଲ ଲୀଳା ଯୋଉ ଲୀଳାରେ ମାଙ୍କୁ ମାନେ ମାଙ୍କର ବାତ୍ସଲ୍ୟତାଟାକୁ ମାଙ୍କର ଯୋଉ ପୁତ୍ର ପ୍ରତି ଯୋଉ ସ୍ନେହଟା ଅତି ହୀନ ଜ୍ଞାନ କରେ ଲାଳନ ପାନ ହୀନ ଜ୍ଞାନ କରିବା ମା ଯୋଉ ମାନେ ଭଗବାନଙ୍କୁ ଭଗବାନଙ୍କୁ ଆମେ କ'ଣ କରୁଛେ ହେ ପ୍ରଭୁ ହେ ଭଗବାନ କେତେ ବଡ଼ ବୋଲି ଭାବୁଛେ, କିନ୍ତୁ ଧିକାର କିଏ ଦଉଛି, ଧିକାର କିଏ ଦଉଛି କି, ହୀନ ଜ୍ଞାନ କିଏ କରୁଛି କି, ସଖା ବି ଏତେ କରେନି
ମା କରିବ ଧିକ୍କାର ଦବ ଏକଦମ କେତେ ଗାଳି ଗାଳି କିଏ ଦବ ଏକା ପ୍ରେମିକା ଦେଇପାରିବ ଆଉ ନହେଲେ ମା ଦେଇପାରିବ ତ ମା ଏଠି କେତେ ଛୋଟ ବେଳାରେ ମା କେତେ ଧିକ୍କାର ଦଉଛନ୍ତି କେତେ ଧିକ୍କାର ଆସିବ ହେ ଚୋର ହେ ମାନେ ମର୍କଟ ପ୍ରିୟ ହେ ଘର ଲୁଣ୍ଠକ ହଜାର ଗାଳି କମ ଗାଳି ଦେବେ ମା ଯଶୋଦା ଏ ଗାଳି କିଏ ଦବ ଏଇ ଗାଳି ମାନେ ସେଥିପାଇଁ କୁହା ହଉଛି ନା ପ୍ରିୟା ଯଦି ମାନ କରି କରେ ଭର୍ଷନ ବେଦ ସ୍ତୁତି ହୋଇତେ ଓ ହରେ ମର୍ମ ଭଗବାନ କହୁଛନ୍ତି ପ୍ରିୟା ପ୍ରିୟା ଯଦି ମାନ କରି କରେ ଭର୍ଷନ ଭର୍ଷନା ଯଦି କରିବ ପ୍ରେମିକା ଯଦି ମାନ ଅଭିମାନ ଯେତେବେଳେ ହବ ତାକୁ ବହୁତ ଧିକ୍କାର କରି ଗାଳି ଦବ ତୁ ଲମ୍ପଟଟା ଇଏଟା କେତେ କଣ ବାଜ୍ୟ ଭାଷାରେ ଗାଳି ଦବ ଭଗବାନ କହୁଛନ୍ତି କଣ ବେଦ ସ୍ତୁତି ହୋଇତେ ଓ ହରେ ମୋର ମନ ବେଦରେ ଯୋଉ ସ୍ତୁତି ଦିଆ ହେଇଛି ଆମେ ପଢୁଛେ ଡେଲି ସକାଳୁ କେତେ ସ୍ତୁତି ଗାଉଛେ ସକାଳୁ ଏଇ ଯୋଉ ଏତେ ସ୍ତୋତ୍ର କି ଦରକାର ନାହିଁ ସେଇ ପ୍ରେମର ସ୍ତରକୁ ଯାଇକି ଯୋଉ ଧିକ୍କାର ଦେବେ ଗାଳି ଦବାଟା ହିଁ ହଉଛି ବେଦ ସ୍ତୁତି ହୋଇତେ ଓ ବେଦ ସ୍ତୁତି ଠାରୁ ମଧ୍ୟ ମୋ ମନକୁ ସେଇଟା ବେଶୀ ହରଣ କରେ ମୋ ମନରେ ସେଇଟା ବେଶୀ ପ୍ରତିଦ୍ୱନ୍ଦ୍ୱିତ ହୁଏ ମୋ ମନରେ ସେଇଟା ମୋ ପ୍ରିୟାର ଗାଳିଟା ମତେ ବହୁତ ଭଲ ଲାଗେ ସେଇଥିପାଇଁ ଏଠି କହୁଛନ୍ତି ଅତି ହୀନ ଜ୍ଞାନେ କରେ ହୀନ ଜ୍ଞାନରେ ହୀନ ଜ୍ଞାନ ଆସିବ ଭଗବାନ ପ୍ରତି ଭକ୍ତିରେ ଦେଖୁଛନ୍ତି ଆମର ଯେମିତି ଆମ ଛୁଆକୁ ଛୁଆ ଗୋଟେ କଲା ଆମେ କେମିତି ଭାଷାରେ ତାକୁ କହୁଛେ ଆଜ୍ଞା ଆପଣ କରି କହୁଛେ କିନ୍ତୁ ଯେତେବେଳେ ଗାଳି ଦଉଛେ କେମିତି ଗାଳି ଦଉଛେ ହୀନ ଜ୍ଞାନ କରୁଛେ ନା ବହୁତ ବୁଦ୍ଧିଆଟା ବହୁତ ଇଏଟା ମାରିମି କହୁଛେ ନା କେମିତି ହୀନ ଜ୍ଞାନ କରୁଛନ୍ତି ଠିକ ଭଗବାନ ଚାହୁଁଛନ୍ତି ମୋ ଭକ୍ତ ଭଗବାନ ସବୁର ସାସ୍ୱାଦନ କରିବେ ଭଗବାନଙ୍କ ଉପରେ ଅଛି କିଏ ତାଙ୍କୁ ଗାଳି ଦବ ସେଇଥିପାଇଁ ଭକ୍ତ ଯେତେବେଳେ ସେଇଭଳିଆ ମାନେ ଭଗବାନ ଚାହାନ୍ତି ସବୁ ସେ ଓମ୍ ପୂର୍ଣ୍ଣମଦମ୍ ପୂର୍ଣ୍ଣମିଦମ୍ ପୂର୍ଣ୍ଣାତ୍ ପୂର୍ଣ୍ଣମୋଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବ ବସେ ସେ ଯେତେବେଳେ ପୂର୍ଣ୍ଣ ତ ଗାଳି ଖାଇବାରେ ବି ପୂର୍ଣ୍ଣ ହବା ଦରକାର ତାଙ୍କୁ ଗାଳି ସବୁ ରସାସ୍ୱାଦନ କରିବାରେ ପୂର୍ଣ୍ଣ ହବା ଦରକାର ନା ନହେଲେ ପୂର୍ଣ୍ଣତା କେମିତି ହେଲା ତାଙ୍କ ପାଖରେ ସେଇଥିପାଇଁ ଭଗବାନ କଣ କରନ୍ତି ନା ତା ମାଧୁର୍ଯ୍ୟତାର ପରିପ୍ରକାଶ କରାନ୍ତି ସେଠି ମା ଯଶୋଦା ମାନେ ତାଙ୍କୁ ଗାଳି ଦଉଛନ୍ତି ଆଉ କେତେବେଳେ ସେଇଥିରେ ସେ କୃପା ଦୟା ଭଗବାନଙ୍କର ବି ବୃଦ୍ଧି ହଉଛି ମାଧୁର୍ଯ୍ୟତାର ବାତ୍ସଲ୍ୟତାରେ କୃପା ଦୟା ବି ଯେମିତି ରାଧା ଗୋବିନ୍ଦ ଗୋପାଳ ଯୁଗ ଯେମିତି କଲେ ସେଭଳି ଆହୁରି ବହୁତ କାରଣ ଯେ କଣ୍ଟିନ୍ୟୁ ସର୍ବଦା କଣ ହଉଛି ମନଟା କେମିତି ନିବେଶିତ ହବ ଏ ଦାମୋଦର ଲୀଳାରେ ମା ଯଶୋଦାଙ୍କର ଗୋଟିଏ ଦିନ ପୁରା କୃଷ୍ଣଙ୍କ ପଛରେ ପଳେଇଲା ଯେଉଁଦିନ ବାନ୍ଧିଲେ ତାଙ୍କୁ ଗୋଟେ ଦିନ ଗଲା ନା ପୁରା ପୁରା ଗୋଟେ ଦିନ ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ ବାନ୍ଧୁଛନ୍ତି ବାନ୍ଧୁଛନ୍ତି ନା ବାନ୍ଧି ପାରୁଛନ୍ତି ନା ଇଏ ବନ୍ଧା ଦଉଛନ୍ତି ତ ସେଥିପାଇଁ ଗୋଟିଏ ଦିନ ପୁରା ଲାଗିଛି ଯେ ପୂର୍ଣ୍ଣ ମାନେ ମନକୁ ବାନ୍ଧିବାରେ ମା ଯଶୋଦା ଆଜି ଏତେ ବଦମାସ ବାନ୍ଧିବି ମାନେ ବାନ୍ଧିବି ସେଇ ଯୋଉ ଏ ସଂସାରରେ ମନ ଅଶାନ୍ତସ୍ୟ କୁତମ ସୁଖ ଅଶାନ୍ତ ବ୍ୟକ୍ତିର ସୁଖ ଅଛି କେବେ ଅଛି ଆମେ ଯେତେ ବଡ଼ ଲୋକ ହୁଅନ୍ତୁ ଯେତେ ଟଙ୍କାର ସମ୍ପତ୍ତି ଆମ ପାଖରେ ଥାଉ ଏସି ରୁମ୍ ଥାଉ ଯାହା କିଛି ଥାଉ କରୋଡ଼ କରୋଡ଼ ଟଙ୍କା ଥାଉ ଆମେ ପୁରା ଭାରତର ପ୍ରଧାନମନ୍ତ୍ରୀ ହେଇଥାନ୍ତୁ ସୁଖରେ ରହିପାରିବା ସୁଖରେ ଅଛନ୍ତି କି ଆମ ଦେଶ ପ୍ରଧାନମନ୍ତ୍ରୀ ନା ସୁଖରେ ଅଛନ୍ତି ଆମ ଏସି ରୁମ୍ ଅଛି ଆମେ ବହୁତ ଖୁସି ଘରେ ଆଣିକି ଏସି ଲଗେଇଦେଲେ ପୁରା ଖୁସି ଖୁସି ଘରେ ଆଉ ଝଗଡ଼ା ଝାଟି ହଉନି କିଛି ଦୁଃଖ ନାହିଁ ଅଛି ନା ନାହିଁ ତାହେଲେ ସଂସାରରେ ଲୋକ ଯୋଉ ଭାବୁଛି କାରଣ ଶାନ୍ତ ହବାର ଯେ ଆନନ୍ଦ ପାଇବାର ଯୋଉ ତରିକା ଖୋଜୁଛି ଏସି ରୁମ୍ କରିଦେଲେ ତିନି ତା ପାଞ୍ଚ ତାଲା ବିଲ୍ଡିଂ ବନେଇଦେଲେ ଖୁସି ମୋତେ ଫେରି ଆସିବ ଆନନ୍ଦ ଫେରି ଆସିବ ଯାହା ବି କିଛି ହଉ ଏଗୁଡ଼ା କୌଣସିଟା ସୁଖ ଆନନ୍ଦର କାରଣ ନୁହେଁ ସନ୍ତୋଷ ଏଇଥିରେ ମିଳେନି ସେଥିପାଇଁ ଏଗୁଡ଼ା ହଉଛି ଆମ ଦୁଃଖର କାରଣ ହେଇଯାଉଛି କାହିଁକିନା ଶତ୍ରୁ ଆମର କେହି ବାହାରେ ନାହାନ୍ତି ଶତ୍ରୁ କିଏ ଆମର ଜୀବନରେ ଆମର ପରମ ଶତ୍ରୁ କିଏ ଆମ ଜୀବନର ପରମ ଶତ୍ରୁ କିଏ ଆମ ମନ ସେଠି ମନ ଯେତେବେଳେ ମନରେ ସନ୍ତୋଷ ଆସିବ ମନରେ ଯେତେବେଳେ ପ୍ରସନ୍ନତା ଆସିଯିବ ସେତେବେଳେ ଅଟୋମେଟିକ ଆପଣ ଗଛ ମୂଳରେ ଥିଲେ ବି ସୁଖରେ ରହିବେ ଆଜି ଉପବାସରେ ରହିଲେ ବି ସୁଖରେ ରହିବେ ତା ପାଇଁ କିଛି ପ୍ରୋବ୍ଲେମ୍ ନାହିଁ ଏ ଭୌତିକ ଜଗତର ପ୍ରାପ୍ୟ ବସ୍ତୁ ଧନ ସମ୍ପତ୍ତି କୋଠା ବାଡ଼ି ଖାଇବେ ଖାଦ୍ୟ ପାନୀୟ ଏଇଟା ଜୀବନର ମନର ସନ୍ତୋଷ ଜୀବନର ସନ୍ତୋଷ ନୁହେଁ ସନ୍ତୋଷ କେବଳ ବାସ୍ତବିକ ମନ ଯେତେବେଳେ ଭଗବାନଙ୍କ ସହିତ ଯୋଡ଼ିଯିବ ଭଗବତ ଭକ୍ତି କରିବ ତ କେବଳ ସନ୍ତୋଷ ମିଳିବ ନହେଲେ ଜୀବନ ସାରା ଏ ସଂଘର୍ଷରେ ସାରା ଜୀବନ ସଂଘର୍ଷରେ ଚାଲିବ କେବେ ମନ କେବେ ଶାନ୍ତ ହବ ନାହିଁ ସେଥିପାଇଁ ବାସ୍ତବିକ ସ୍ୱରୂପ যেহেতু আমি ভক্তি স্টার্ট করিবা ভগবান পাখে এই স্তর দিকে আমাকে অতিক্রম করিয়া পাই পড়িব মনকু সন্তোষ ভগবান পাখে পৌঁছিবা পর্যন্ত সেপাই কোয়া যাচ্ছি যে এই লীলা দামোদর লীলা আরম্ভ করদেবা গোটে শ্লোক দেখি কালঠু পুঁ কথা হব কী ভগবান কৃষ্ণকে লোক মানে ভগবান বলে মানি পারে কন পাই লোক মানু না না কৃষ্ণ লীলার যে ভগবত্তা ভগবান যে ভগবত্তা দেখেছেন বহুত কিন্তু ভগবত্তা সত্ত্বে বি ভগবান শ্রীকৃষ্ণ কন করছেন না এমিতি কিছু লীলা করছেন যেটা লোক কেবে বিশ্বাস করিপারিবেনি ভগবান বলে এমিতি কিছু কার্য আছে যেটা কেবে বিশ্বাস করিবেনি ইয়ে ভগবান বলে সেটি কেউ কে জগন্নাথ ষোল কলা তো এক কলা নন্দবলা কিন্তু নন্দবলা যে সমস্ত চৌষট্টি কলা সে কলাটা লোক কে জানি না ভাগবত ঠিক সে পড়তে নি যা বিও সেটা আসবে বিষয় মধ্যে আমি বুঝিপার যে আলোচনা বিষয় আমার যে কালি কথা হব ভগবান কন কন ভগবত্তা কাই তা ভগবান বলে মা যশোদা জাঁপার কন ত্রুটি তো আজি প্রথম এই দামোদর দাম বন্ধন লীলার প্রথম কথা আরম্ভ করিয়া আপন মানে মো সহ শ্লোক পুনরাবৃত্তি করিবে শ্রী শুক উবাচ একদা গৃহ দাসীষু যশোদানন্দ গেহিনী কর্মান্তর নিযুক্তাসু নির্মমন্থ স্বয়ং দদে জানি জানি গীতানি তদ বাল চরিতানি চ দধি নির্মন্থন কালে স্মরন্তি তান্য গায়ত এটি সুখদেব গোস্বামী কৌছেন একদা গৃহদাসীষু যে থরে কোণ হয়েছি কোদিন একদা থরে কেবে এই দীপাবলি দিন কোণ হয়েছি ঘরে নন্দবাবাঙ্ক ঘরে বহু গৃহদাসী থিলে বহুত উপচারিকা মানে থিলে নন্দবাবাঙ্ক ঘরে যা ন লক্ষ গাভী থিলে যশোদানন্দ গেহিনী সেই যশোদা যে নন্দবা রাজঙ্কর গৃহিণী সে নিজে কম করছেন বহু দাস দাসী থিবা সত্ত্বে বি কোন আজি গোটে বিশেষ কর্মরে নিযুক্ত অছন্তি কোন সেই কর্ম যে দধি নির্মন্থন নির্মমন্থ স্বয়ং দধি বহুত কিছু কাম আজি গোটে বিশেষ কার্য করছেন কোন কর্মরে নিযুক্ত অছন্তি না দহি দধি মন্থন করছেন যে নন্দরাণী তাকে দহি মন্থন কেউ করা পড়েনি কিন্তু বহু দাসদাতি থাকা সত্ত্বেও আজ যশোদা মা নিজে কন করছেন দধি মন্থন করছেন জানি জানি ও গীতানি কন করছেন গীত গাউছেন তদ বাল চরিতানি চ তাঁকর পুত্র বালক কৃষ্ণঙ্কর চরিতকু মনে মনে গাউছেন গীত আকারে এনে দধি মন্থন করছেন এনে মুহরে কন করছেন না পুয়র বাল্যলীলা গাউছেন এটা কেউ সময়ের ঘটনা পুরা ভোর পুরা প্রাত মুহূর্তর ঘটনা মা যশোদা সবু দাস দাসী থাকা সত্ত্বে ভোর উঠিকি দধি মন্থন করছেন দধি নির্মন্থন কালে স্মরন্তি তান্য গায়ত এনে দধি মন্থন করছেন এনে তাঁক কথা চিন্তা করছেন কতটা সেবা হচ্ছে দেখুন খালি এমিতি ভক্ত নি বিধি মার্গে কত অতিক্রম করছেন মা যশোদা কৃষ্ণ শোয়েছেন কৃষ্ণকে বিছনার যশোদা উঠি আসছেন ঘরে যে দহি মন্থন হুয়ে এবে তো লোক বুঝিপারবে না গ্রাইন্ডরের দধি মন্থন হচ্ছে যাই হোক লোক বুঝিপারবে না কিছুদিন পরে দধি মন্থন কোণ যাই হোক তো সেইপাই যশোদা মা নিজে করছেন দহি মন্থন কারণ নিজে কাই দধি মন্থন করছেন না সবুদিন মা যশোদাঙ্ক পাখে কোণ হচ্ছে না নালিশ পৌঁছুছি কোণ নালিশ সবু গোপী মানে কৌছেন তম কৃষ্ণ আমার তোমার লালা আসিকি আমার ঘর লৌণী চোরি করে খাওছে ସେତେ ଲୋହଣୀ ଚୋରି କରି ସମସ୍ତେ ନାଲିସ କରୁଛନ୍ତି, ମା ଯଶୋଦା ଭାବୁଛନ୍ତି କଣ ଆମ ଘର ଲୋହଣୀଠୁ ସେମାନଙ୍କ ଲୋହଣୀଟା ଆହୁରି ସୁସ୍ୱାଦୁ କି, ଯେଉଁଥିପାଇଁ ଏଠି ନ ଖାଇକି ତାଙ୍କର ତ ଲୋହଣୀର ଅଭାବ ନାହିଁ, କେତେ ଲକ୍ଷ ଗାଈ 9 ଲକ୍ଷ ଗାଈ ଯାହାର ତା ଲୋହଣୀ କେତେ ହଉଥିବ ତା କେବେ ଅଭାବ ନାହିଁ। ତ ସେଥିପାଇଁ ମା ଭାବୁଛନ୍ତି ବୋଧେ ମୋ ଦାସ ଦାସୀ ମାନେ ଯୋଉ ଲୋହଣୀ ତିଆରି କରୁଛନ୍ତି ଇଏ ବୋଧେ କିଛି କମି ରହିଯାଉଛି, ଆକୁ ସ୍ୱାଦ ଲାଗୁନି, ସେ ଅନ୍ୟ ଘରେ ଖାଉଛନ୍ତି। ଏଇଟା ଭାବିକି ମା ଯଶୋଦା ଚିନ୍ତା କରୁଛନ୍ତି ନା, ସେଥିପାଇଁ ମା ତାଙ୍କର ଯଶୋଦା ମା କଣ ସ୍ପେଶାଲି ତାଙ୍କର ଧବଳି ଶ୍ୟାମଳି ଯୋଉ ସ୍ପେଶାଲ ଗାଈ ଅଛନ୍ତି ତାକୁ ସୁବାସିତ ଘାସ ଖାଇବାକୁ ଦିଅନ୍ତି, ଆଉ ସେ କ୍ଷୀରଟା ବହୁତ ସୁବାସିତ ସରିଯାଇଛି। ତ ସେଇ ସୁବାସିତ ଗାଈ ସେଇ ସୁବାସିତ କ୍ଷୀରରେ କଣ କରୁଛନ୍ତି, ଯଶୋଦା ମା ସ୍ପେଶାଲ ଭାବେ ଦହି ମନ୍ଥନ କରୁ, ନିଜେ ଦହି ବସେଇକି ନିଜେ ମନ୍ଥନ କରୁଛନ୍ତି ଠିକ ସେ ଏକଦମ ଲୋହଣୀ ଯେମିତି ହୁଏ, ଯାହାକୁ କୃଷ୍ଣ ଖାଇବେ। ଆଉ କେବେ ଅନ୍ୟ ଘରକୁ ଯିବେନି କି ଅନ୍ୟ ଘରୁ ଲାଲିସ ଆସିବେନି ଘରୁ, ସେଠି ନିଜେ ଏତେ ଦାସ ଦାସୀ ଥିବା ସତ୍ତ୍ୱେ ବି ମା ଯଶୋଦା ନିଜେ ଦହି ମନ୍ଥନ କରୁଛନ୍ତି। ପୁଣି ଏଠି ଦହି ମନ୍ଥନ କରତେ କରତେ କଣ କଣ କରୁଛନ୍ତି ନା, ଏକରେ ନିଜେ ଶାରୀରିକ ଭାବେ ସେବାରେ ଯୁକ୍ତ, କଣ ପାଇଁ କାହାର ସୁଖୀ କାହା ପାଇଁ କରୁଛନ୍ତି, କେବଳ କୃଷ୍ଣଙ୍କ ପାଇଁ, ସିଏ ଲୋହଣୀ ଖାଇବେ ଦଧି ଖାଇବେ। ଆଉ କଣ ଚିନ୍ତା କଣ 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 କରୁଛନ୍ତି ନା, ଏଠି ଆମ ଆଚାର୍ଯ୍ୟମାନେ କହୁଛନ୍ତି କେତେଟା କାମ ଏକାରେ ସ୍ମରଣ ଏଠି କହୁଛନ୍ତି ନା, ସ୍ମରନ୍ତି ତାନ୍ୟ ଗାୟକ ସେଇ କୃଷ୍ଣଙ୍କ ଲୀଳାକୁ ସ୍ମରଣ କରୁଛନ୍ତି। କଣ କଣ ଏଣେ ପୁଅ ପାଖରୁ ଉଠିଯାଇଛନ୍ତି ମା, ଆମେ କଣ ଭାବନ୍ତି ଯାହାକୁ ବେଶୀ ଭଉଣୀ ମଣିଷ ଭଲ ପାଏ, ଯିଏ ଯାହାକୁ ବହୁତ ଭଲ ତା କଥା ସବୁବେଳେ ଭାବେ ନା, ପଳେଇ ଯାଇଛନ୍ତି ବିଛଣାରୁ, କୃଷ୍ଣ ଶୋଇଛନ୍ତି କିନ୍ତୁ ତା ଛୁଆ ଦିନର କୃଷ୍ଣ ମାଆଣେ ଦହି ମନ୍ଥନ କରୁଛନ୍ତି, ସେ ସାରା ଛୁଆ ଦିନର କଥାକୁ ମନେ ପକେଇ ପକେଇ ଚିନ୍ତା କରୁଛନ୍ତି। ଆଉ କଣ କରୁଛନ୍ତି, ଜାନି ଜାନି ହିଁ ଗୀତାନି ତାକୁ ଗାଉଛନ୍ତି, ସେଇ ସବୁ ବାଳ ଚରିତ୍ରକୁ ମୁହଁରେ ମନେ ମନେ ଗାଉଛନ୍ତି, ଚିନ୍ତା ବି କରୁଛନ୍ତି। ଆଉ କଣ କରୁଛନ୍ତି ନା, ନିଜେ ସେବା ବି କରୁଛନ୍ତି। ଏଣେ କଣ ହଉଛି, ଆମ ଆଚାର୍ଯ୍ୟ ମାନେ କରୁଛନ୍ତି ଯୋଉ ଦଧିର ଶବ୍ଦ, ଦଧି ମନ୍ଥନ କଲେ ଯୋଉ ଘର ଘର ଶବ୍ଦ, ଆଉ ମା ଯଶୋଦାଙ୍କ ହାତର ଯୋଉ ଚୁଡି, ଇଏ ତା ତାଳେ ତାଳେ ଯୋଉ ଗୀତରେ ଗାଉଛନ୍ତି, ଇଏ ତାଳେ ତାଳେ ସବୁ ମନ୍ଥନ କରତେ କରତେ ବାଜୁଛନ୍ତି, ପୁରା ଭଗବାନଙ୍କୁ ମାନେ ଏଠି କୀର୍ତ୍ତନ ବି ଚାଲିଛି, ମାନେ ସ୍ମରଣ କୀର୍ତ୍ତନ ସବୁ ଚାଲିଛି, କୋଉଟା ବାକି ନାହିଁ। ତ ଏଇ ଅବସ୍ଥାରେ ଏଇଭଳିଆ ଯେତେବେଳେ ଚାଲିଛି, ତ ସେଇଠୁ କଣ ଘଟିଛି, କାଲିଠୁ ଆଉ ଆଲୋଚନା ହଉ କଣ ୟା ପରେ ଘଟିଲା। ମା ତ ଏଇ ଅବସ୍ଥାରେ ଅଥିଲ ଥିଲେ ପୁରା ପ୍ରାତ ମୁହୂର୍ତ୍ତରେ, ତ ୟା ପରେ ଭଗବାନ ଶ୍ରୀକୃଷ୍ଣ ସ୍ୱାଭାବିକ ଭଗବାନ କହୁଛନ୍ତି ନା, ଯୋ କଣ ନାମ ତିଷ୍ଠାମି ବୈକୁଣ୍ଠେ ଯୋଗୀ ନାମ ହୃଦୟ ନବା, ମୁଁ କୋଉଠି ମୁଁ ବୈକୁଣ୍ଠ ନାହିଁ ଯୋଗୀମାନଙ୍କ ହୃଦୟରେ ବି ନାହିଁ, କୋଉଠି ଅଛି ମଧୁଭକ୍ତ ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ, ମୁଁ ସେଇଠି ଥାଏ ମୋ ଭକ୍ତ ଯୋଉଠି ମୋ କଥା ମୋ ନାମ କୀର୍ତ୍ତନ କରୁଛି ମୋ କଥା କୀର୍ତ୍ତନ ହଉ ସେଇଠି। ସେଥିପାଇଁ କଣ ଭଗବାନ କଣ ଯୋଉଠି ମା ଏତେ ଏତେ ଭାବେ ତାଙ୍କ ଗାନ କରୁଛନ୍ତି, ବାରମ୍ବାର ଚିନ୍ତା କରୁଛନ୍ତି, ତାଙ୍କ ବାଳ ଚରିତ୍ରକୁ ପୁରା ଛୁଆଦିନରୁ ସବୁ ତ ଏହାକୁ ସ୍ମରଣ କରି କରି ଗୀତ ଗାଉଛନ୍ତି। ଆଗକୁ ଆଗରୁ ହଉଥିଲା ନା, ଝିଅମାନେ ଯେତେବେଳେ ବାହା ହେଇକି ଯାଉଥିଲେ ସେତେବେଳେ କଣ କହୁଥିଲେ, ସେ ଜୀବନ ସାରା ମା ସାଙ୍ଗରେ ଦେଇକି ଗାଉଥିଲେ, ଗାଁରେ ହଉଥିଲା ସବୁ, ତ ଗାଁ ପୁରା ବାଲ୍ୟ ମାନେ ସେଇ ସବୁ ପଦ ଗାଇ ଗାଇ କାନ୍ଦୁଥିଲେ, ଜୀବନ ସାରାର ଯାହା ଯାହା ଘଟିଥିବ ସେ ଘଟଣାକୁ ନେଇକି କାନ୍ଦିକି କଣ କରୁଥିଲେ ଶିଖୁଥିଲେ। ସେଇଥିପାଇଁ ମାନେ ବାହାଘରକୁ ବାହା ହେଇକି ଯିବା ପୂର୍ବରୁ ଗୀତ ଶିଖୁଥିଲେ ବାହାଘର ଗୀତ, ତ ହଉଥିଲା ଆଗରୁ କୁମାର ପୂର୍ଣ୍ଣିମାରେ କେତେ କଣ ଗୀତ ଗାଉଥିଲେ। ତ ଠିକ ସେଇଭଳିଆ ମା ଯଶୋଦା ଗାଉଛନ୍ତି, ସବୁ କଥା ସ୍ମରଣ କରି 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 ଗାଉଛନ୍ତି, ସ୍ୱାଭାବିକ ଭଗବାନ ତ ଉଠିକି ଆସିବେ, କିନ୍ତୁ ଭଗବାନ ମା ଯଶୋଦାଙ୍କର ଚିନ୍ତା ଟିକେ କାହିଁକି ଉଠିକି ଆସିଲା। ଏହି ସମୟରେ ଭଗବାନ ଶ୍ରୀକୃଷ୍ଣ ଉଠିକି ଆସିବେ, କଣ କଣ ଘଟିଛି ତାପରେ କାଲି ଲୀଳା ଚରିତ୍ର ପହର ଦିନ ହବ ତାର ଫାଇନାଲ କନକ୍ଲୁଜନ, ତ ଏଇଟା ସର୍ଟରେ କହିବା ପାଇଁ ପଡ଼ିବ, କାଲି ଚରିତ୍ରଟାକୁ ଏଇ ଦେଢ଼ ଘଣ୍ଟା ଭିତରେ ପୁରା ଜିଷ୍ଟ କହି ଦିଆଯିବ ଯେ ଏଇ ଘଟଣା ଘଟିଛି, ତାପରେ ତା ତାତ୍ତ୍ୱିକ କାରଣ ସବୁ ଆଲୋଚନା କରାହବ, କଣ କଣ ତା ଭିତରେ ଭକ୍ତିର ଯୋଉ ଯୋଉ ବିଶେଷ ତତ୍ଵ ରହିଛି, କାହିଁକି ବନ୍ଧା ପଡ଼ିଲେ କାହିଁକି ତାଙ୍କୁ ଭଗବାନ ବୋଲି ବିଶ୍ୱାସ କରିପାରୁନାହାନ୍ତି ଜଗତ, ସେଇଟା ବର୍ଣ୍ଣନା ହବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଜୟ ଶ୍ରୀ ଶ୍ରୀ ଦାମୋଦର ଲୀଳା କି। ତ ଆଜି ଟିକେ ଫିଲୋସଫି ହେଇଗଲା ଆପଣମାନଙ୍କୁ ଟିକେ କଷ୍ଟ ଲାଗିଥିବ ତା ନା ମୁଁ ବି ମୋର ଧାରଣା ନଥିଲା ଯେ ଆଜି କଥା କୀର୍ତ୍ତନ ହବ ବୋଲି ସତରେ କୀର୍ତ୍ତନ ହଉଛି ଆଉ କିଏ ଆନନ୍ଦରେ ବସିବେ ଯାଉ ବସୁଛନ୍ତି ସେଥିପାଇଁ ଧନ୍ୟବାଦ ଆପଣମାନଙ୍କୁ କଷ୍ଟ କରିକି ଡିଲେ ହେଇଯାଉଛି ନା କାଲି କାଲି ଆହୁରି ଶୀଘ୍ର ଆସିବେ ହେଲା କାଲି ସମସ୍ତଙ୍କୁ ଅନୁରୋଧ ଶୀଘ୍ର ପଳେଇ ଆସିବେ କଥା ଷ୍ଟାର୍ଟ ହବ ସାତଟାରେ ତା ଆଗରୁ ଦୀପଦାନ କୀର୍ତ୍ତନ ଗୋଟେ ଘଣ୍ଟା ହବା ଦରକାର ତା ନା ସନ୍ଧ୍ୟା ଆରତୀର 5:45 ଷ୍ଟାର୍ଟ ହଉଛି ତ 5:45 ଆରତୀ ସହ 7 ପର୍ଯ୍ୟନ୍ତ ଚାଲିବ ପୁରା କୀର୍ତ୍ତନ ତାପରେ କଥା କୀର୍ତ୍ତନ
ସମସ୍ତେ ଦୀପଦାନ କରିବେ।